ଭାତୃବୃନ୍ଦ, ଆମର ଶ୍ରୀମଦ୍ ଭାଗବତମ୍ କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରାଯାଉଛି। ଆମର ଦଶମ ସ୍କନ୍ଧ ଅଠର ଅଧ୍ୟାୟ ବଳରାମଙ୍କର ପ୍ରଣମ୍ବାସୁର ବଦ୍ଧ ଏହି ଅଧ୍ୟାୟ କଥା ଚାଲିଛନ୍ତି। ତେବେ ଆମର ଶ୍ରୀପାଦ ଗୌରମୋହନ ପ୍ରଭୁ 19-20 ନମ୍ବର ଶ୍ଳୋକ ଯାଏ ପାଠ କରିଥିଲେ, କିନ୍ତୁ ଆମେ ଯେହେତୁ କଥା କହିବା ମୂଳରୁ କହିବା, ଗୋଟିଏ ଶ୍ଳୋକ କହିବା ନାହିଁ, ଯେତେ ଶ୍ଳୋକ ଆଲୋଚନା କରାଯାଇପାରେ କରିବା ଭାଗବତ ସପ୍ତାହବଳୀ। ତେଣୁ ଆଜି ଆମେ ଦଶମ ସ୍କନ୍ଧ ଅଠର ଅଧ୍ୟାୟ ଶ୍ଳୋକ 1 କଥା ଆରମ୍ଭ କରିବା। ଶ୍ରୀ ଶୁକ ଉବାଚ ଅଥ କୃଷ୍ଣ ପରିବୃତ ଅଥ କୃଷ୍ଣ ପରିବୃତ ଜ୍ଞାନ୍ତିଭିର୍ମୁଦିତାତ୍ମଭିର୍ମୁଦିତାତ୍ମଭିର୍ ଅନୁଗୀୟମାନୋନ୍ୟଭିଷତ୍ ବ୍ରଜଙ୍ଗୋକୁଳମଣ୍ଡିତମ୍ ଅଥ କୃଷ୍ଣ ପରିବୃତ ଜ୍ଞାନ୍ତିଭିର୍ମୁଦିତାତ୍ମଭିର୍ ଅନୁଗୀୟମାନୋନ୍ୟଭିଷତ୍ ବ୍ରଜଙ୍ଗୋକୁଳମଣ୍ଡିତମ୍। ଏ ପ୍ରଥମ ଅଧ୍ୟାୟ ଅଷ୍ଟଧ୍ୟାୟ ପ୍ରଥମ ଶ୍ଳୋକରେ ସୁଖଦେବ ଗୋସ୍ୱାମୀ ପ୍ରଣମ୍ବାସୁର ବଦ୍ଧ ବିଷୟରେ ଯେତେ କହୁଛନ୍ତି, ପୂର୍ବ ଅଧ୍ୟାୟରେ ଯେଉଁ କଥା ଥିଲା ଦାବାଗ୍ନିମୋଚନ, ଦାବାଗ୍ନିପାନ ଭଗବାନ ଦାବାଗ୍ନିପାନ କରିଥିଲେ, ଏ ଅଧ୍ୟାୟରେ ମଧ୍ୟ ଦାବାଗ୍ନିପାନ କରିବେ ଭଗବାନ, ଦୁଇଥର ଭଗବାନ ଦାବାଗ୍ନିପାନ କରିଛନ୍ତି, ଏ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯିବ। ତେଣୁ ଏ ଅଠର ଅଧ୍ୟାୟରେ ଭଗବାନ ଯେଉଁ ପ୍ରଣମ୍ବାସୁର ବଦ୍ଧ କଥା କହୁଛନ୍ତି ଭଗବାନଙ୍କର ବଳରାମଙ୍କର, ସେ ବିଷୟରେ କଥା ଆରମ୍ଭ ହେଉଛି। ସୁଖଦେବ ଗୋସ୍ୱାମୀ ଅଥ କୃଷ୍ଣ ପରିବୃତ, ଅଥ କହିଲେ ଯେଉଁ ତା ପୂର୍ବଦିନ ରାତିରେ ଭଗବାନ ଶୟନ କରିଥିଲେ, ବ୍ରଜରେ ଯାଇନାହାନ୍ତି, ବ୍ରଜକୁ ଯାଇନାହାନ୍ତି, ବନରେ ଶୟନ କରିଥିଲେ, କାଳିଆ ଦମନ ଲୀଳା ସରିଲା ପରେ ଭଗବାନ ସେଇଠି ବ୍ରଜବାସୀମାନଙ୍କ ସହିତ ସେଇଠି ବିଶ୍ରାମ ନେଇଥିଲେ। ତେଣୁ ରାତିରେ ଜଙ୍ଗଲରେ ନିଆଁ ଲାଗିଯାଇଥିଲା, ତେଣୁ ଭଗବାନ ସେ ଦାବାଗ୍ନିକୁ ପାନ କରିଥିଲେ ଏବଂ ବ୍ରଜବାସୀମାନଙ୍କୁ ରକ୍ଷା କରିଥିଲେ। ତେଣୁ ସେଦିନ ଭଗବାନ, ଏ ବିଭିନ୍ନ ପ୍ରକାର ମତ ରହିଛି, କିନ୍ତୁ ଯାହା ବି ହେଉ ଏଠି ଯେଉଁ ସୁଖଦେବ ଗୋସ୍ୱାମୀ କହୁ ଅଥ କୃଷ୍ଣ ପରିବୃତ, ତାପରେ କ'ଣ ହେଲା, ପରୀକ୍ଷିତ ମହାରାଜଙ୍କର ବହୁତ ଆଗ୍ରହ ଶୁଣିବାରେ, କଥା ଶୁଣିବାରେ, ତେଣୁ ସେ ଚାତକ ଭଳି ଯେଉଁଭଳି ଭାବରେ ବର୍ଷାକୁ ଚାତକ ଲକ୍ଷ୍ୟ କରି ରହିଥା, ସେଇଭଳି ଭାବରେ ସୁଖଦେବ ଗୋସ୍ୱାମୀଙ୍କର ମୁଖପଦ୍ମରୁ ଯେଉଁ ଭଗବାନ କଥାମୃତ ବାହାରୁଛନ୍ତି, କଥାମୃତ ନିର୍ଗତ ହେଉଛନ୍ତି, ସେଇ କଥାମୃତକୁ ଚାହିଁକି ରହିଛନ୍ତି ପରୀକ୍ଷିତ ମହାରାଜ ଚାତକ ଭଳି। ତେଣୁ ସୁଖଦେବ ଗୋସ୍ୱାମୀ ଅଥ, ତାପରେ ପରୀକ୍ଷିତ କୃଷ୍ଣ ପରିବୃତ, ବର୍ତ୍ତମାନ କୃଷ୍ଣଙ୍କୁ ଆବୃତ କରି ଜ୍ଞାନ୍ତିଭି ମୁଦିତାତ୍ମଭି, ତାଙ୍କର ଜ୍ଞାନ୍ତିମାନେ ତାଙ୍କର ପିତା ମାତା, ତାଙ୍କର ବନ୍ଧୁ ବାନ୍ଧବ, ତାଙ୍କର ସଖା, ତାଙ୍କର ପ୍ରିୟସୀମାନେ, ସମସ୍ତେ ଗୋପୀମାନେ ସମସ୍ତେ ମୁଦିତାତ୍ମଭି, ବହୁତ ଆନନ୍ଦିତ ଅବସ୍ଥାରେ ସମସ୍ତେ ଘେରିକି ରହିଛନ୍ତି ମୁଦିତାତ୍ମଭି। ଏବଂ ଅନୁଗୀୟମାନ ନ୍ୟବିଶ୍ୱାସ, ଅନୁଗୀୟମାନ ଭଗବାନଙ୍କର ଯେଉଁ ସବୁ ଲୀଳା ହୋଇଛି, ବ୍ରଜବାସୀମାନେ ଏମାନେ ସବୁ ଭଗବାନଙ୍କର ଭକ୍ତ, ତାଙ୍କ ପାଖରେ ବହୁତ ଗୁଣ ସବୁ ରହିଛି, ତା ଦେହରେ ଗୋଟିଏ ଗୁଣ ହେଉଛି ସେମାନେ ସବୁ କବି, ବହୁତ ସୁନ୍ଦର କବିତା ରଚନା କରିପାରିବେ, ତେଣୁ ଭଗବାନଙ୍କୁ ଲୀଳା ହୋଇଯାଏ ସାଙ୍ଗେ ସାଙ୍ଗେ ସେମାନେ କବିତା ଆକାରରେ ରଚନା କରି ତାକୁ ଗାନ କରନ୍ତି। ତେଣୁ ଏ ବର୍ତ୍ତମାନ ଏ ଯେଉଁ ଆସୁଛନ୍ତି, କୃଷ୍ଣଙ୍କର ଯେଉଁ ଲୀଳାଟି ହୋଇଥିଲା କାଳିଆ ଦମନ ଲୀଳା, କାଳିଆକୁ ଦମନ କରିଥିଲେ ଭଗବାନ, ନୃତ୍ୟ କରିଥିଲେ, ଏ ଅଦ୍ଭୁତ ଲୀଳା କରିଥିଲେ ଭଗବାନ, ସେ ଲୀଳାକୁ ସବୁ ଗାନ କରୁଛନ୍ତି, ଏବଂ କିଭଳି ଭାବରେ ଦାବାଗ୍ନି ମୋଚନ ହୋଇଥିଲା ଏଇ ଲୀଳାକୁ ସବୁ ଗାନ କରୁଛନ୍ତି। ଅନୁଗୀୟମାନ ନ୍ୟବିଶ୍ୱାସ, ଏଇଭଳି ଭାବରେ ଗାନ କରୁଥିବା ସମୟରେ ସେମାନେ ଜାଣିପାରିଲେ ନାହିଁ ବାଟ କେତେ ଚାଲିଗଲା, ଅନୁଗୀୟମାନ ନ୍ୟବିଶ୍ୱାସ ଦେଖିଲା ବେଳକୁ ବ୍ରଜରେ ପ୍ରବେଶ କରିଗଲେଣି, ଆନନ୍ଦରେ ରହିଛନ୍ତି, ଆନନ୍ଦରେ ଗୋଟିଏ ଯୁଗ ମଧ୍ୟ ଚାଲିଯାଏ, ଗୋଟିଏ ଦିନ ଭଳି ଚାଲିଯାଏ। ଦେଖିବା ଶୁଣିବା ଏଇଟା ରାସଲୀଳାରେ, ରାସଲୀଳାରେ ବର୍ଣ୍ଣିତ ହୋଇଛି ଯେ ଯେଉଁ ଗୋଟିଏ ରାତ୍ରି, ଯେଉଁ ଶରତ ପୂର୍ଣ୍ଣମୀ ରାତ୍ରି ଭଗବାନ ରାସଲୀଳା କରିଥିଲେ, ସେ ରାତ୍ରିରେ ପ୍ରକୃତି ତା ରାତ୍ରି ବୋଲି କୁହାଯାଇଛି, ରାତ୍ରି କହିଲେ ବ୍ରହ୍ମାଙ୍କର ରାତ୍ରି ମଧ୍ୟ ସେଥିରେ ଉପସ୍ଥିତ ଥିଲା, ବ୍ରହ୍ମାଙ୍କର ଗୋଟିଏ ଦିନ ହେଉଛି ସହସ୍ର ଯୁଗ ପର୍ଯ୍ୟନ୍ତମ୍, 1000 ଦିବ୍ୟ ଯୁଗ, କୋଟି କୋଟି ବର୍ଷ, ସେ ରାତ୍ରିରେ ସବୁ କୋଟି କୋଟି ରାତ୍ରି ମିଶିଯାଇଥିଲା, କିନ୍ତୁ ତାଙ୍କୁ ଗୋଟିଏ ସେମାନେ ଚାହୁଁନଥିଲେ ଫେରିବା ପାଇଁ, କିନ୍ତୁ ଭଗବାନ ତାଙ୍କୁ ଫେରେଇଲେ। ଏସବୁ କଥା ରହିଛି, ଲୀଳା ସବୁ ଆସିବ, ପରେ ଆସିବ। ତେଣୁ ଏଇଭଳି ଭାବରେ ସେମାନେ କେତେବେଳେ ବଣରୁ ବ୍ରଜକୁ ଆସିଗଲେଣି ଜାଣିପାରିଲେ ନାହିଁ। ଅନୁଗୀୟ ମାନ ନବିସତ୍, ସେମାନେ ନୃତ୍ୟ କରି କୀର୍ତ୍ତନ କରି ଗୀତ ଗାନ କରି ଆସୁଛନ୍ତି କୃଷ୍ଣଙ୍କ ସହିତ। ତେଣୁ ଜାଣିପାରିଲେ ନାହିଁ କେତେବେଳେ ବ୍ରଜ ଆସି ପହଞ୍ଚିଗଲାଣି ନବିସତ୍। ମନ ଦୁଃଖ ହେଇଯାଉଛି ବ୍ରଜବାସୀମାନଙ୍କର, କାରଣ ବର୍ତ୍ତମାନ କୃଷ୍ଣଙ୍କର ବିଚ୍ଛେଦ ହୋଇଯିବ। କୃଷ୍ଣ ତାଙ୍କର ଗୃହକୁ ଚାଲିଯିବେ। ବର୍ତ୍ତମାନ ସମସ୍ତଙ୍କ ସହିତ ଥିଲେ କୃଷ୍ଣ, ସମସ୍ତ ବ୍ରଜବାସୀମାନଙ୍କ ସହିତ ଏକାଠି ରାତ୍ରି ଯାପନ କରିଥିଲେ ତା ପୂର୍ବ ରାତ୍ରି। ତେଣୁ ଆଜି ସମସ୍ତଙ୍କ ବର୍ତ୍ତମାନ ଯେଉଁମାନେ କୃଷ୍ଣଙ୍କର ପିତାମାତା ତାଙ୍କର ଗୃହରେ ଯେଉଁମାନେ ରହିବେ ତାଙ୍କୁ ଛାଡ଼ିଦେଲେ ଅନ୍ୟମାନେ ସବୁ ମନ ଦୁଃଖ ହେଇଯାଉଛି। କୃଷ୍ଣ ଚାଲିଯିବେ, ତାଙ୍କର ବିଚ୍ଛେଦ ହୋଇଯିବ। ତେଣୁ ଯାହା ହେଉ, ବ୍ରଜନ ଗୋକୁଳ ମଣ୍ଡିତମ୍, ଗୋକୁଳ ଗାଭୀମାନଙ୍କ ସହିତ ଭଗବାନ ଆସୁଛନ୍ତି। ବ୍ରଜଂ ଗୋକୁଳ ମଣ୍ଡିତମ୍, ଏଇଭଳି ଭାବରେ ଦ୍ୱିତୀୟ ଶ୍ଳୋକରେ କହୁଛନ୍ତି। ବ୍ରଜେ ବିକ୍ରୀଡ଼ିତୋ ରେବଂ ଗୋପାଳ ଛଦ୍ମ ମାୟା ଗ୍ରୀଷ୍ମ ନାମ ଅଟୁ ଋତୁ ରଭବର ନାତି ପ୍ରେୟାନ ଶରୀରିଣା। ବର୍ତ୍ତମାନ ଗ୍ରୀଷ୍ମ ଋତୁ ଚାଲିଲା, ବର୍ତ୍ତମାନ ଆମ ବର୍ଷା ଋତୁ ଚାଲିଲା ସେଠି, କିନ୍ତୁ ବର୍ତ୍ତମାନ ଗ୍ରୀଷ୍ମ ଋତୁ ଚାଲିଛି। ଗ୍ରୀଷ୍ମ ଋତୁର ଲୀଳା ବର୍ଣ୍ଣନା କରାଯିବ। ତା ପୂର୍ବରୁ ଯେଉଁ କାଳିଦମ ଲୀଳା ସେଇଟା ମଧ୍ୟ ଗ୍ରୀଷ୍ମ ଋତୁର କଥା, କିନ୍ତୁ ବିଶେଷ ଭାବରେ ଋତୁର ବର୍ଣ୍ଣନା ବର୍ତ୍ତମାନ ଚାଲିବ। ଗ୍ରୀଷ୍ମ ଦିନ ଆସିବ, ଗ୍ରୀଷ୍ମ ବୈଶାଖ ଜ୍ୟେଷ୍ଠ ମାସ, ପ୍ରଚଣ୍ଡ ରୌଦ୍ର ପ୍ରକାଶ। ସବୁ ପାଠ ପଢ଼ୁଥିଲୁ ପିଲାଦିନେ, ଋତୁର ବର୍ଣ୍ଣନା ରହିଛି। କିନ୍ତୁ ଏଠି ଯେଉଁ ଭାଗବତରେ ଋତୁର ବର୍ଣ୍ଣନା ରହିଛି, ଏଥିରେ ଭଗବାନଙ୍କ ଯୁକ୍ତ ଏ ଋତୁ ଭଗବାନ ସହିତ ଭଗବାନଙ୍କ ସେବାରେ ନିଯୁକ୍ତ ରହିଛନ୍ତି। ବୃନ୍ଦାବନ ଋତୁ ବିଷୟରେ ବର୍ଣ୍ଣନା କରାଯିବ, ଗ୍ରୀଷ୍ମ ଋତୁ, ତାପରେ ବର୍ଷା ଋତୁ, ତାପରେ ଶରତ ଋତୁ, ଏସବୁ ଋତୁର ବର୍ଣ୍ଣନା ସବୁ ରହିଛି ଭାଗବତମରେ। ସୁଖଦେବ ଗୋସ୍ୱାମୀ ଋତୁର ବର୍ଣ୍ଣନା କରିଛନ୍ତି। ତେଣୁ ବର୍ତ୍ତମାନ ଗ୍ରୀଷ୍ମ ଋତୁର ବିଶେଷ ଭାବରେ ବର୍ଣ୍ଣନା କରାଯାଉଛି। ବ୍ରଜେ ବିକ୍ରୀଡ଼ିତୋ ଏବଂ, ଏହିଭଳି ଭାବରେ ଅନେକ ଲୀଳା ଭଗବାନ ଚାଲିଛି, ସବୁ ଲୀଳାକୁ ବର୍ଣ୍ଣନା କରାଯାଇପାରିବ ନାହିଁ। ଏବଂ ଶବ୍ଦ କୁହାଇଗଲା, ଏହିଭଳି ଭାବରେ ଆମେ ଜାଣିବା। ଏହିପରି ଭାବରେ ଆମର ଜଣେ ଭକ୍ତ ଥିଲେ, ସବୁବେଳେ ଏହିପରି ଭାବରେ ଅନେକ ଥର ଏହିପରି ଭାବରେ କହନ୍ତି। ସେହିଭଳି ଭାବରେ ଏବଂ ଏହିପରି ଭାବରେ ଭଗବାନଙ୍କର ଅନେକ ଚାଲିଛି ଲୀଳା, ଚାଲିଛି ଗୋଚାରଣ ଲୀଳା ଚାଲିଛି ବ୍ରଜରେ। ବ୍ରଜେ ବିକ୍ରୀଡ଼ିତ, ବ୍ରଜେ ବିକ୍ରୀଡ଼ିତମ୍, ଆମର ଗୋଟେ ଶ୍ଳୋକ ଅଛନ୍ତି ବ୍ରଜେ ସବୁ ରହିଛି ବିକ୍ରୀଡ଼ିତମ୍, ଭଗବାନଙ୍କୁ ବିକ୍ରୀଡ଼ିତ ବିଶେଷ ଭାବରେ କ୍ରୀଡ଼ା ଦଶମ ସ୍କନ୍ଧ 33 ଅଧ୍ୟାୟରେ ବର୍ଣ୍ଣନା କରାଯିବ। ବିକ୍ରୀଡ଼ିତମ୍ ବ୍ରଜବଧୂ ଇଦମ୍ ଚ ବିଷ୍ଣୁ, ଭଗବାନଙ୍କର ଯେଉଁ ବିଶେଷ କ୍ରୀଡ଼ା ସବୁ ହେଇଥିଲା ଏଇଟାକୁ ଯେଉଁମାନେ ଶ୍ରବଣ କରିବେ, ସଦାବାନ ଅନୁସୂୟଶ୍ଚ ଶୁଣିଆ ଦପିଜୋ ନର, ବିକ୍ରୀଡ଼ିତମ୍ ବ୍ରଜବଧୂ ଇଦମ୍ ଚ ବିଷ୍ଣୁ, ଶ୍ରଦ୍ଧାନ୍ତ ଅନୁଶୁଣିଆ ଅଥବର୍ଣ୍ଣେଜ, ଯେଉଁମାନେ ଶ୍ରଦ୍ଧାର ସହିତ ଭଗବାନଙ୍କ କ୍ରୀଡ଼ାକୁ ଶ୍ରବଣ କରିବେ ବା ବର୍ଣ୍ଣନା କରିବେ, ସେମାନେ ଭଗବାନଙ୍କର ଭକ୍ତିପ୍ରାପ୍ତ ହୋଇଯିବେ। ଭକ୍ତିଂ ପରାମ ଭଗବତୀ ପ୍ରତିଲବ୍ଧ କାମ, ସେମାନଙ୍କର ଭଗବାନ ପ୍ରତି ଭକ୍ତି ଜାଗ୍ରତ ହେବ ଏବଂ ସେମାନଙ୍କର ହୃଦୟରେ ଯେଉଁ କାମ ରୋଗ ରହିଛି, ବବ ରୋଗ, କାମ ରୋଗ ଇତ୍ୟାଦି, ଏସବୁ ଦୂର ହୋଇଯିବ। ଆଶୁ ଅତିରେଣ ଧୀର ହୃଦ୍ରୋଗମ ଆଶୁ ଅପହୁନତି, ହୃଦୟରେ ଯେଉଁ ସବୁ ରୋଗ ରହିଛି ଆମର ବବ ରୋଗ, କାମ କ୍ରୋଧ ଲୋଭ ମୋହ ମଦ ଇତ୍ୟାଦି ମାତୃତ୍ୱ ଇତ୍ୟାଦି, ଏସବୁ ଖୁବ୍ ଶୀଘ୍ର ଅଚିରେଣ ରୁଦ୍ର ଭକ୍ତି ରୁତ୍ପଂଶ, ସେ ଯେଉଁ ଶୁଣିବା ଦ୍ୱାରା କ'ଣ ହେଉଛି ନା, ଭକ୍ତିଂ ଭଗବତୀ ପ୍ରତିଲବ୍ଧ କାମା ହୃଦ୍ରୋଗମ ଆଶୁ ଅପହୁନତି ଅଚିରେଣ ଧୀର। ଆଶୁ ଏବଂ ଅଚିରେଣ ଦୁଇଟି ଶବ୍ଦ ବ୍ୟବହାର କରାଯାଇଛି, ମାନେ ଏକା କଥା ଦୁଇଟି ଜାଗାରେ ବ୍ୟବହାର କରିବା ଅର୍ଥ ହେଉଛି, ଆଶୁ କହିଲେ ଯେତେବେଳେ କହୁଛନ୍ତି ପରୀକ୍ଷିତ ମହାରାଜ କହୁଛନ୍ତି କେତେ ଶୀଘ୍ର ନା ଅଚିରେଣ, ବେଶୀ ଶୀଘ୍ର ବେଶୀ ଡେରି ନାହିଁ, ଖୁବ୍ ଶୀଘ୍ର ସେମାନେ ଧୀର ବ୍ୟକ୍ତିରେ ପରିଣତ ହୋଇଯିବେ, ଅର୍ଥାତ୍ ସେମାନେ ଭବରୋଗରୁ ମୁକ୍ତ ହୋଇଯିବେ, ଶୁଦ୍ଧ ଭକ୍ତ ହୋଇଯିବେ ସେମାନେ ଅଚିରେଣ ଧୀର। ଭଗବତ ଗୀତାରେ ଭଗବାନ କହିଛନ୍ତି ଧୀର ସ୍ତତ୍ରଣ ମୁୟତି, ଏ ମୃତ୍ୟୁ ସମୟରେ ମଧ୍ୟ ଧୀର ବ୍ୟକ୍ତି ମୁୟତି ହୁଅନ୍ତି ନାହିଁ, ବିଚଳିତ ହୁଅନ୍ତି ନାହିଁ, ସେହି ସ୍ତର ଆମେ ପ୍ରାପ୍ତ ହୋଇଯିବ କେବଳ ଭଗବାନ କଥା ଶ୍ରବଣ କରିକିରି। ତେଣୁ ଏହିଭଳି ଭାବେ ବ୍ରଜେ ବିକ୍ରୀଡ଼ିତ ଏବଂ ଗୋପାଳ ଛଦ୍ମ ମାୟା, ଏ ଗୋପାଳ ଏ ସାଧାରଣ ଗୋପାଳ ନୁହନ୍ତି, ଏ ଭଗବାନ ସ୍ୱୟଂ ଭଗବାନ ଗୋପାଳ ଗୋପାଳନ କରୁଛନ୍ତି ଭଗବାନଙ୍କର ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ ଭଗବାନ, ତାଙ୍କର ଗୋଚାରଣ କରିବାର ଆବଶ୍ୟକତା ନାହିଁ, କିନ୍ତୁ ଗାଭୀମାନଙ୍କୁ ସେ ଅତ୍ୟନ୍ତ ପ୍ରେମ କରନ୍ତି, ଗାଭୀମାନେ ତାଙ୍କର ଅତ୍ୟନ୍ତ ପ୍ରିୟ, ବ୍ରାହ୍ମଣମାନେ ମଧ୍ୟ ତାଙ୍କର ଅତ୍ୟନ୍ତ ପ୍ରିୟ, ତେଣୁ ଗୋପାଳ ତାଙ୍କର ନାମ ହେଲା ଗୋପାଳ। ଗୋପାଳ ପାଣି ଆମର ଶ୍ରୀଶ୍ରୀମନ୍ତ ଗୌରବନ୍ଦୀ ସେ ମହାରାଜ ଆମର ଯେଉଁ ରହିଛନ୍ତି ଏକଦେଇଗିରି, ସେଇଠି ଗୋପାଳଙ୍କର ସେ ସେବା କରୁଥିଲେ, ଗୋପାଳ ଭଗବାନ ଗୋପାଳ ସାକ୍ଷୀ ଗୋପାଳ ଇତ୍ୟାଦି ଅନେକ ଗୋପାଳଙ୍କର ଅନେକ ଲୀଳା ସବୁ ରହିଛି। ତେଣୁ ସେଇ ଗଦଗିରିରେ ଗୋପାଳଙ୍କର ବହୁତ ଲୀଳା ରହିଛି। ଅନ୍ତିମରେ କିଶ୍ମତ ଗୌରବନ୍ଦ ସେ ମହାରାଜ ଅନ୍ତିମରେ ତାଙ୍କରି କଥା କହି ଗୋପାଳଙ୍କ କଥା କହି ଶରୀର ତ୍ୟାଗ କରିଥିଲେ, ଜୀବନରେ ସିଦ୍ଧି ପ୍ରାପ୍ତ ହୋଇଥିଲେ। ସେ ମୂଳରୁ ସିଦ୍ଧ ବ୍ୟକ୍ତି ଏବଂ ଅନ୍ତକାଳରେ ଦେଖାଇଦେଲେ ପ୍ରକୃତରେ କିଭଳି ସିଦ୍ଧ ବ୍ୟକ୍ତି ଶରୀର ତ୍ୟାଗ କରନ୍ତି। ତେଣୁ ଏଇ ଗୋପାଳ ଛଦ୍ମମାୟା ସମସ୍ତେ ଜାଣିପାରିବେ ନାହିଁ ହେଇଛନ୍ତି ଭଗବାନ ବୋଲି, ଛଦ୍ମ ବେଶରେ ରହିଛନ୍ତି ଭଗବାନ, ଗୋପାଳ ବାଳକ ବୋଲି ରହିଛନ୍ତି। ମାୟା ମାୟା କହିଲେ ଭଗବାନଙ୍କର ଯୋଗମାୟାରେ ଭଗବାନ ଆବୃତ ହୋଇକି ରହିଛନ୍ତି, ସବୁଠାରେ ପ୍ରକାଶିତ ହୁଅନ୍ତି ନାହିଁ। ନାହଂ ପ୍ରକାଶ ସର୍ବସ୍ୱ ଯୋଗମାୟା ସମାବୃତ, ଯୋଗମାୟାରେ ଭଗବାନ ଆବୃତ ହୋଇ ଏ ଲୀଳା ସବୁ କରୁଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ନାମ ଋତୁ ରଭବନ, ବର୍ତ୍ତମାନ ଗ୍ରୀଷ୍ମ ସମୟ ଆସିଗଲା, ଗ୍ରୀଷ୍ମ ଋତୁ, ପ୍ରଚଣ୍ଡ ରୌଦ୍ର, ପ୍ରଚଣ୍ଡ ରୌଦ୍ର ପ୍ରକାଶ। କିନ୍ତୁ ବୃନ୍ଦାବନର ଗ୍ରୀଷ୍ମ ଋତୁ ଅଲଗା କୁହାଯିବ, ବୃନ୍ଦାବନର ଗ୍ରୀଷ୍ମ ଋତୁ କିଭଳି ବର୍ଣ୍ଣନା କରାଯିବ, ନାମ ଋତୁ ଅଭବନ ନାତି ପ୍ରିୟାନ୍ ଶରୀରିଣା। ଯଦିଓ ଗ୍ରୀଷ୍ମ ଋତୁ ଶରୀରିଣା ଯେଉଁମାନେ ଶରୀର ଧାରଣ କରିଛନ୍ତି, କାରଣ ଆମ ଶରୀର ହେଉଛି ସେହିଭଳି ଭାବରେ ମାତ୍ରା ସ୍ୱସ୍ଥ କୌଣ୍ଠିଆ ଶୀତୋଷ୍ଣ ସୁଖ ଦୁଃଖଦା, ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି। ଆମେ ଯେଉଁ ଶରୀର ଧାରଣ କରିଛେ ଏ ଅସତ ଶରୀର ଧାରଣ କରିଛେ, ତେଣୁ ଏଥିରେ ଶୀତ ଉଷ୍ଣ ସୁଖ ଦୁଃଖ ଆସିବ। ବର୍ଷା ଦିନେ ବର୍ତ୍ତମାନ ବର୍ଷା ଦିନେ ଆସିଗଲା, ବର୍ତ୍ତମାନ ଭୀଷଣ ବର୍ଷା ହେବ, ବର୍ଷାରୁ କେମିତି ମୁକ୍ତ ହେବା ଆମେ ଚିନ୍ତା କରିବା। ଗ୍ରୀଷ୍ମ ଦିନେ ବହୁତ ଗରମ ହେଉଥିବ, ଆମେ କହିବା କେମିତି ଗରମରୁ ମୁକ୍ତ ହେବା। ଏହିଭଳି ଭାବରେ ଆମ ଶରୀର ତିଆରି ହୋଇଛି, ମାତ୍ରା ସ୍ପର୍ଶାସ୍ତି କୁନ୍ତେୟ। ତେଣୁ ଭଗବାନ କହୁଛନ୍ତି ସହିବା ପାଇଁ ଚେଷ୍ଟା କର, ତିତିକ୍ଷସ ଭାରତ, ତାକୁ ସହିବା ପାଇଁ ଚେଷ୍ଟା କର। ତେଣୁ ଇଏ ଶରୀରିଣା କହିଲେ ଖାଲି ମନୁଷ୍ୟ ନୁହନ୍ତି, ସବୁ ଜୀବମାନଙ୍କ ପାଇଁ ଏଇଟା ମଧ୍ୟ ବହୁତ ନ ଅତି ପ୍ରିୟାନ୍, ଏଇଟା ଅତି ପ୍ରିୟ ଋତୁ ନୁହଁ। ବସନ୍ତ ଋତୁ ଯେଉଁଭଳି ଭାବେ ପ୍ରିୟ, ଆମେ ଚାହିଁବା ସବୁବେଳେ ବସନ୍ତ ଋତୁ ରହୁ, ଗ୍ରୀଷ୍ମ ନ ଗ୍ରୀଷ୍ମ ନ ହଉ, ବେଶୀ ଗ୍ରୀଷ୍ମ ନ ହଉ, ବେଶୀ ଖରା ନ ହଉ, ବେଶୀ ଗରମ ନ ହଉ, ବେଶୀ ଥଣ୍ଡା ନ ହଉ, ବେଶୀ ଶୀତ ନ ହଉ, ଏଇଭଳି ଭାବେ ଆମେ ଚାହିଁବା। ସବୁବେଳେ ବସନ୍ତ ଋତୁ ଚାହିଁବା, ସବୁବେଳେ ବସନ୍ତ ଋତୁ ଚାହିଁବା ପାଇଁ ହେଲେ ଭଗବାନଙ୍କୁ ଭକ୍ତ ହେବାକୁ ପଡ଼ିବ, ସେମାନେ ସବୁବେଳେ ବସନ୍ତ ଋତୁ ଅନୁଭବ କରିବେ। ବ୍ରଜର ଋତୁ ମଧ୍ୟ ସେହିଭଳି ଭାବରେ ଆମେ ଶୁଣିବା, ବସନ୍ତ ଭଳି କୁହାଯିବ, ଏ ଗ୍ରୀଷ୍ମ ଋତୁ ମଧ୍ୟ ବସନ୍ତ ଇବ ତା ପରସ୍ପରକରେ କହିବେ। ତେଣୁ ଗ୍ରୀଷ୍ମ ନାମ ଋତୁ ରଭବନ, ଗ୍ରୀଷ୍ମ ଋତୁ ଆସିଗଲା, ନାତି ପ୍ରିୟାନ୍ ଶରୀରିଣା, ଜୀବଧାରୀମାନଙ୍କ ପାଇଁ ଶରୀରଧାରୀମାନଙ୍କ ପାଇଁ ଏ ଗ୍ରୀଷ୍ମ ଋତୁଟା ଏତେ ପ୍ରିୟ ନୁହଁ, କାରଣ ବହୁତ ଗରମ, ବହୁତ ଲୋକ ମୃତ୍ୟୁବରଣ କରନ୍ତି, ଏତେ ଗରମ ହୋଇଯାଏ। ମଝିରେ ମଝିରେ ଆମେ 1996 ଏଭଳି ଭାବରେ ଅଂଶୁଘାତ ହୋଇଥିଲା, ବହୁତ ଲୋକ ମୃତ୍ୟୁବରଣ କରିଥିଲେ। ବର୍ତ୍ତମାନ ମଧ୍ୟ ଖରାଦିନେ ବହୁତ ଆମର ଏଠି ପଶ୍ଚିମ ଓଡ଼ିଶାରେ ବହୁତ ଗରମ ହେଉଛି, ବର୍ତ୍ତମାନ ବର୍ଷ ବର୍ଷା ଋତୁ ଆସିଗଲା, ଯାହା ହଉ ତେଣୁ ଶରୀର ଯେଉଁମାନେ ଶରୀରଧାରୀ ବ୍ୟକ୍ତିମାନେ ସେମାନେ ଗ୍ରୀଷ୍ମ ଋତୁକୁ ପସନ୍ଦ କରନ୍ତି ନାହିଁ। ଯଦିଓ ଗ୍ରୀଷ୍ମ ଋତୁରେ ମଧ୍ୟ ବହୁତ ଭଲ ଜିନିଷ ରହିଛି, ଆମ୍ବ, ଗ୍ରୀଷ୍ମ ଋତୁରେ ଆମ୍ବ, ଆମର ବିଶେଷ ଭାବରେ ଆମ୍ବର ପ୍ରାଚୁର୍ଯ୍ୟ ରହିଛି ରାମଜୀଙ୍କ ଧାମରେ। ଗ୍ରୀଷ୍ମ ଋତୁରେ ଆମ୍ବ ସବୁ ପାଚି ବର୍ତ୍ତମାନ ପ୍ରଚୁର ଆମ୍ବ ଆସି ମିଳିଯାଉଛି। ଗ୍ରୀଷ୍ମ ଋତୁରେ ପଣସ, ଆମ୍ବ ଇତ୍ୟାଦି କ'ଣ ଆଉ ଗୋଟେ ହେଉଛି ଯେଉଁ ରହିଛି କୋଳି, ଯେଉଁ ଜାମୁକୋଳି ଇତ୍ୟାଦି। ତେଣୁ ଏଇଭଳି ଭାବରେ ଭଗବାନଙ୍କ ଲୀଳା ଚାଲିଛି ବୃନ୍ଦାବନରେ। ତେଣୁ ସେଇ ଯେଉଁ ଗ୍ରୀଷ୍ମ ଋତୁ ଆସିଗଲା, ଶ୍ଳୋକ 3 କହୁଛନ୍ତି ସଚ ବୃନ୍ଦାବନ ଗୁଣେଇ। କିନ୍ତୁ ବୃନ୍ଦାବନରେ ଗ୍ରୀଷ୍ମ ଋତୁ ଅଲଗା ପ୍ରକାରର ବିଲକ୍ଷଣ ଗ୍ରୀଷ୍ମ ଋତୁ, କ'ଣ ନା ବସନ୍ତ ଇବ ଲକ୍ଷିତ, ବସନ୍ତ ଋତୁ ଭଳି ସେ ଗ୍ରୀଷ୍ମ ଋତୁ ଥିଲା, ଲକ୍ଷ୍ୟ କରାଯାଉଥିଲା ବସନ୍ତ ଇବ ଲକ୍ଷିତ। ବେଶୀ ଗରମ ନୁହଁ କି ବେଶୀ ଥଣ୍ଡା ନୁହଁ, ବେଶୀ ଶୀତ ନୁହଁ, କାହିଁକି ନା ଯାତ୍ରାସ୍ତେ ଭଗବାନ ସାକ୍ଷାତ କାହିଁକି ହେଉଥିଲା ପରେ କୁହାଯିବ। ବର୍ତ୍ତମାନ ଏଇ ଗ୍ରୀଷ୍ମ ଋତୁରେ ଯେଉଁଟା ବସନ୍ତ ଭଳି ଲାଗୁଥିଲା, ଲକ୍ଷିତ ହେଉଥିଲା ବସନ୍ତ ଭଳି, ଯତ୍ରାସ୍ତେ ଭଗବାନ ସାକ୍ଷାତ ସ୍ୱୟଂ ଭଗବାନ ସେଠି ଲୀଳା କରୁଥିଲେ, ରାମେଣ ସହ କେଶବ, ରାମ ବଳରାମଙ୍କ ସହିତ କେଶବ, ଭଗବାନ କୃଷ୍ଣ, କୃଷ୍ଣ କେଶବ ଲୀଳା କରୁଥିଲେ ସେଇଠି ବୃନ୍ଦାବନରେ। ଅନେକ ଲୀଳା ସବୁ ରହିଛି ଭଗବାନଙ୍କର। ତେଣୁ ଏ ଗ୍ରୀଷ୍ମ ସତ୍ୱେ ବି ବସନ୍ତ କାହିଁକି ପରିଲକ୍ଷିତ ହେଉଥିଲା ଯଦି ପରିକ୍ଷିତ ମହାରାଜ ଭାବିବେ, ତାପରେ ଶ୍ଳୋକରେ କହୁଛନ୍ତି ଶ୍ଳୋକ 4 ଯତ୍ର ନିର୍ଜର ନିର୍ହାଦ ନିର୍ବୃତ ସ୍ୱନଜିଲ୍ଲିକମ ଶ୍ୱଶ୍ୱତ ଶିକର ଜିସ ଭ୍ରୂମ ମଣ୍ଡଳ ମଣ୍ଡିତ କାହିଁକି ଗ୍ରୀଷ୍ମ ଋତୁ ବର୍ଷା ବସନ୍ତ ଋତୁ ଭଳି ଲାଗୁଥିଲା ନା, ଯତ୍ର ନିର୍ଜର ନିରହାଦ, ବହୁତ ଝରଣା ସବୁ ଥିଲା ପାହାଡ଼ରେ, ଗୋବର୍ଦ୍ଧନ ଇତ୍ୟାଦି ସବୁ ବିଭିନ୍ନ ପ୍ରକାର ଝରଣା ସବୁ ଆସୁଥିଲେ, ନିର୍ଜର ନିରହାଦ, ନିର୍ଜର ଝରଣାର ଧ୍ୱନି ଆମର ଏଇଠି ଗଲେ ଆମେ ଦେଖିବା ସାଇଫୁନ ପାଖରେ ସବୁବେଳେ ଶବ୍ଦ ଆସୁଛି, ଜଣେ କେବଳ ସାଇଫୁନ ଦେଖିଲେ ଜଣେ ଭକ୍ତ ଭଗବାନ ଭକ୍ତ ହୋଇଯିବ, ଭଗବତ ଗୀତାରେ ଭଗବାନ କହିଲେ ଶବ୍ଦ କିଏ ଆକାଶରେ ହେଉଛି ଶବ୍ଦ, ଏ ଶବ୍ଦ ଦେଖି ଜଣେ ଭଗବାନଙ୍କୁ ଜାଣିପାରିବ, ଭଗବାନଙ୍କୁ ବୁଝିପାରିବ, ଭଗବାନଙ୍କର ସ୍ଥିତିକୁ ଅନୁଭବ କରିପାରିବ। ସପ୍ତମୀ ତାରେ ଭଗବାନ କହିଲେ ନା, ଶବ୍ଦ କିଏ, ମୁଁ ହେଉଛି ଆକାଶର ଶବ୍ଦ, ତେଣୁ ଝରଣାରୁ ଯେଉଁ ସାଇଫୁନ ଜଳ ସବୁ ଆସୁଛି ପଡ଼ିକିରି ପାହାଡ଼ ତଳକୁ ପଡ଼ିଲା ବେଳକୁ ସେ ଶବ୍ଦ ହେଉଛି, ତେଣୁ ଶବ୍ଦ ଯେଉଁ ହେଉଛି ସେ ଶବ୍ଦକୁ ଜଣେ ଯଦି ଚିନ୍ତା କରିବ, ଇଏ ହେଉଛି ଭଗବାନଙ୍କର, କେବଳ ଶବ୍ଦରୁ ଜଣେ ଭଗବାନ ଜାଣିଯିବ। ସପ୍ତମ ଅଧ୍ୟାୟରେ କଥା କୁହାଯାଇଛି, ଶବ୍ଦ କିଏ ଆକାଶରେ, ସେ ହେଉଛନ୍ତି ଶବ୍ଦ, ଆମେ ଯେଉଁ କଥା କହୁଛେ ଶବ୍ଦ ଉଚ୍ଚାରିତ ହେଉଛି, ଏଠି ଆକାଶ ରହିଛନ୍ତି, ଏ ଶବ୍ଦ ଭଗବାନ ପ୍ରତିଧ୍ୱନିତ କରୁଛି, ଭଗବାନ ଶବ୍ଦ ହେଉଛି ଭଗବାନଙ୍କର ଗୋଟିଏ ଶକ୍ତି। ଭୂମି ଆପ ନଳ ବାୟୁ ଫମ୍ ମନ ବୁଦ୍ଧିରେ ବଚ, ଏ ଯେଉଁ ଆଠଟି ପ୍ରକୃତି ରହିଛି, ଏ ଭଗବାନଙ୍କ ଶକ୍ତି, ଏ ପ୍ରକୃତିର ଲକ୍ଷଣ ସବୁ ରହିଛି। ଭୂମିର ଲକ୍ଷଣ ହେଉଛି କ'ଣ, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ, ହେଉଛି ଭୂମିର ଶକ୍ତି, ଭୂମିର ଲକ୍ଷଣ। ତେଣୁ ଗୋଟିଏ ଗୋଟିଏ ଭୌତିକ ବସ୍ତୁରୁ ତା'ର ଲକ୍ଷଣରୁ ଆମେ ଭଗବାନଙ୍କୁ ଜାଣିଯିବା, ଭଗବାନଙ୍କୁ ଅନୁଭବ କରିବାର ପ୍ରାଥମିକ ସ୍ତର। ତେଣୁ ଏହିଭଳି ଭାବରେ ବୃନ୍ଦାବନରେ ନିର୍ଜର ନିରହାଦ, ଝରଣାର ଯେଉଁ ଶବ୍ଦ ହେଉଛି ଜଳର ଶବ୍ଦ, ସେ ଶବ୍ଦ ଶୁଣି ଶବ୍ଦ ରହୁଛି, ଏବଂ ନିବୃତ ସ୍ୱନ ଝିଲିକମ୍, ଯେଉଁ ଝିଲି ସାଧାରଣତଃ ବର୍ଷା ଦିନରେ ଝିଲି ଶବ୍ଦ କରେ, ଝିଞ୍ଜି ଶବ୍ଦ ଖରାଦିନେ ବୋଧେ ହୁଏ, ଖରାଦିନରେ ଏ ଝିଲି ଶବ୍ଦ ହେଉଛି, ଝିଲି ଝିଞ୍ଜି କରେ, ରଡ଼ି ଛାଡ଼େ, ସବୁ ଛୋଟିଆ ପକ୍ଷୀଟେ ରହିଛି କିନ୍ତୁ ବିରାଟ ବିରାଟ ରଡ଼ି ଖରେ, କିନ୍ତୁ ଏ ଯେଉଁ ନିର୍ଜର ରହିଛି ଝରଣାର ଶବ୍ଦରେ ତା'ର ଶବ୍ଦ ଧମି ଯାଉଛି, ନିବୃତ ସ୍ୱନ ଝିଲିକମ୍, ଏବଂ ଶାଶ୍ୱତ ଶିଖର ଜିଷ, ଏ ଯେଉଁ ଝରଣାରୁ ଜଳ ଆସୁଛି ସବୁବେଳେ ଶିଖର ଯେଉଁ ଜଳକଣା ସବୁ ବାହାରୁଛି, ତେଣୁ ଏଇଥିରେ କ'ଣ ହେଉଛି ନା ରିଜିଷ ବୋଲି ସିକ୍ତ ହୋଇଯାଉଛି, ଦ୍ରୁମ ଯେଉଁ ବୃକ୍ଷଲତା ସବୁ ରହିଛନ୍ତି ସେମାନେ ସିକ୍ତ ଜଳପ୍ରାପ୍ତ ହୋଇଯାଉଛନ୍ତି। ତେଣୁ ଖରାଦିନେ ଆମର ଯେମିତି ବହୁତ ସବୁ ଗଛ ପଛ ସବୁ ଶୁଖିଯାଉଛି, ସେଠି ସେ କିଛି ହେଉନଥିଲା, କାରଣ ସେ ଝରଣାରୁ ଜଳରେ ଯେଉଁ ଜଳକଣା ସବୁ ଆସୁଥିଲା ସେଥିରେ ସବୁ ଗଛମାନେ ଜଳପ୍ରାପ୍ତ ହୋଇଯାଉଥିଲେ, ଧ୍ରୁମମଣ୍ଡଳ ମଣ୍ଡିତମ, ତେଣୁ ଗଛମାନଙ୍କର ଅସୁବିଧା କିଛି ହେଉନଥିଲା, ସେମାନେ ଜଳ ଠିକ୍ ଭାବରେ ପ୍ରାପ୍ତ ହେଉଥିଲେ, ବସନ୍ତ ଋତୁ ଭଳି ସବୁ ରହିଥିଲା, ବୃକ୍ଷମାନେ ମଧ୍ୟ ବସନ୍ତ ଋତୁ ଭଳି ପଲ୍ଲବିତ ହୋଇକି ରହିଥିଲେ। ତେଣୁ ଏ ଚାରୋଟି ଶ୍ଳୋକରେ ବର୍ଣ୍ଣନା କରାଯିବ କିପରି ଗ୍ରୀଷ୍ମକାଳରେ ବୃନ୍ଦାବନରେ ମଧ୍ୟ ବସନ୍ତର ବୈଶିଷ୍ଟ୍ୟ ସମୟ ପ୍ରକାଶିତ ହୁଏ, ଏ ଚାରୋଟି ଶ୍ଳୋକରେ ବର୍ଣ୍ଣନା କରାଯିବ। ତେଣୁ ପଞ୍ଚମ ଶ୍ଳୋକରେ କହୁଛନ୍ତି, ଶରୀର ପ୍ରସବ୍ରଣ ମି ବାୟୁନା କହ୍ଲାର କୁଞ୍ଜୋତ୍ପଳ ରେଣୁ ରେଣୁହାରିଣା ନ ବିଦ୍ୟତେ ଯତ୍ର ବନୌକସାଙ୍ଗବୋ ନିଧାଗବନ୍ୟର୍କ ଭବୋ ଅତିସାତ୍ ବଳେ। ସରିତ୍ ସର ପ୍ରସ୍ରବଣ ଉର୍ମି ବାୟୁନା, ସରିତ୍ ବିଭିନ୍ନ ନଦୀ, ଯମୁନା ନଦୀ ଇତ୍ୟାଦି ରହିଛନ୍ତି, ଯମୁନା ନଦୀ ଇତ୍ୟାଦି, ସରିତ୍ ସର ବିଭିନ୍ନ ସରୋବର ପୁଷ୍କରଣୀ ଇତ୍ୟାଦି ସବୁ ରହିଛି, ପ୍ରସ୍ରବଣ ସବୁ ପ୍ରସ୍ରବଣ କହିଲେ ଜଳ ବାହାରୁଥିବ ପ୍ରସ୍ରବଣ, ଉର୍ମି ବାୟୁନା ଏ ଯେଉଁ ବାୟୁ ଆସୁଛି ସେସବୁ ଜଳର ଦ୍ୱାରା ଜଳ ଉପରେ ଆସିଥିବାରୁ ଉର୍ମି ଏ ଜଳର ଢେଉରେ ବାୟୁ ସବୁ ଆସୁଛି, କ'ଣ ହେଉଛି ନା କହ୍ଲାର କୁଞ୍ଜୋତ୍ପଳ ରେଣୁ ହାରିଣା, ବିଭିନ୍ନ ପ୍ରକାର ଗ୍ରୀଷ୍ମ ଦିନରେ ମଧ୍ୟ ସବୁ ପ୍ରକାର ପୁଷ୍ପ ସବୁ ଫୁଟୁଛନ୍ତି, କିଭଳି ପୁଷ୍ପ ନା କହ୍ଲାର କଞ୍ଜ ଉତ୍ପଳ ଇତ୍ୟାଦି ପଦ୍ମ, ବିଭିନ୍ନ ପ୍ରକାର ପଦ୍ମ ରହିଛି, ଆମେ ଖାଲି ଗୋଟିଏ ପଦ୍ମ ଜାଣିଛେ କିନ୍ତୁ ବିଭିନ୍ନ ପ୍ରକାର ପଦ୍ମ ରହିଛି। ତେଣୁ ଏ ରେଣୁ ହାରିଣା ଏଇ ପଦ୍ମର ସୁଗନ୍ଧିରେ ବାୟୁ ଯେଉଁ ଆସୁଛି ବାୟୁ ମଧ୍ୟ ସୁଗନ୍ଧିତ ହୋଇଯାଉଛି, ରେଣୁ ହାରିଣା ନ ବିଦ୍ୟତେ ଯତ୍ର ବନୌକସାମ ଦବୋ, ଦବୋ କହିଲେ ଧାବାନଳ, ଦବୋ କହିଲେ ଜଙ୍ଗଲ, ଜଙ୍ଗଲରେ ନିଆଁ ଲାଗିଲେ ଆମେ ଦେଖିଲେ ନିଆଁ ଲାଗିଗଲା, ଆଉ ପରେ ମଧ୍ୟ ଆସିବ ଗ୍ରୀଷ୍ମ ଦିନରେ ଜଙ୍ଗଲରେ ନିଆଁ ଲାଗିଯାଏ, କିନ୍ତୁ ବ୍ରଜବାସୀମାନେ ନ ବିଦ୍ୟତେ ଯତ୍ର ବନୌକସାମ ନିଧାଗ ବନ୍ୟ ଅର୍କ ଭବୋ ଅତିସାତ୍ ବଳେ, ବନୌକସା ଖାଲି ମନୁଷ୍ୟମାନେ ନୁହନ୍ତି, ବ୍ରଜବାସୀମାନେ ନୁହନ୍ତି, ସମସ୍ତ ପଶୁପକ୍ଷୀ କୀଟପତଙ୍ଗ ସମସ୍ତେ ନ ବିଦ୍ୟତେ ଯତ୍ର ବନୌକସାଙ୍ଗ ଦବୋ, ତେଣୁ ସେଠିକାର ଏ ଉଷ୍ମତା ସେମାନେ ପ୍ରାପ୍ତ ହେଉନଥିଲେ। ସେଠି ନାତିଶୀତୋଷ୍ଣ ଜଳବାୟୁ, ଏମିତି ସମୁଦ୍ର କୂଳରେ ଯେଉଁ ଜଳବାୟୁ ଥାଏ ତାକୁ ନାତିଶୀତୋଷ୍ଣ ବୋଲି କୁହାଯାଏ। ବୈଜ୍ଞାନିକ କାରଣ ମଧ୍ୟ ରହିଛି, ଭୂମି ଯେତେବେଳେ ତପ୍ତ ହୋଇଯାଇଥାଏ ସେତେବେଳେ ଜଳଟା ଥଣ୍ଡା ଥାଏ, ପୁଣି ଯେତେବେଳେ ଭୂମିର ଯେଉଁ ରହିଛି ଗରମଟା ବିକିରଣ ହୋଇଗଲା ପରେ ଜଳଟା ତାପରେ ଗରମ ହୁଏ, ତପ୍ତ ହୁଏ। ଏହିଭଳି ଭାବରେ ଜଳ ଏବଂ ଭୂମି ମିଶିକି ଥିବାରୁ ସେ ଜଳବାୟୁ ନାତିଶୀତୋଷ୍ଣ ଜଳବାୟୁ ହୋଇଥାଏ। ତେଣୁ ଏଠି ମଧ୍ୟ ସେହିଭଳି ଭାବରେ ନାତିଶୀତୋଷ୍ଣ, ବେଶୀ ଶୀତ ନାହିଁ କି ବେଶୀ ଗରମ ନାହିଁ, ଏଭଳି ଭାବେ ବୃନ୍ଦାବନରେ ଭଗବାନ ଅଛନ୍ତି। ସେଠି ତେଣୁ ନିଧାଗ ବନ୍ଧି ଆର୍କ ଭବ ଅତିସାତ ବେଳେ, ତେଣୁ ଜଳ ଦ୍ୱାରା ସିକ୍ତ ହୋଇ ସବୁ ଘାସ ଇତ୍ୟାଦି ବହୁତ କ'ଣ ଗ୍ରୀନ୍ ଗ୍ରାସ୍ ସବୁ ରହିଥିଲା, ସବୁଜ ବର୍ଣ୍ଣର ସବୁଜ ଘାସ ସବୁ ରହିଥିଲା, ଶୁଖିଯାଉନଥିଲେ ଘାସ ଇତ୍ୟାଦି। ଏ ବୃନ୍ଦାବନ ଧାମ ଭଗବାନଙ୍କ ଧାମ, ଭଗବାନ ସ୍ୱୟଂ ରହିଛନ୍ତି। ତେଣୁ ପରଶ୍ଳୋକରେ ଛଅ ଶ୍ଳୋକରେ କହୁଛନ୍ତି, ଅଗାଧ ତ୍ୱୟ ରଜନୀ ତଟୋର୍ ମିଭୀର୍ ଦ୍ରବତ୍ ପୁରିଷ୍ୟା ପୁରିଣୈ ସମନ୍ତତଃ ନଜତ୍ର ଚଣ୍ଡା ସୁକରା ବିଶୋଲ୍ବଣା ଭୂର ସଂସାଦ୍ୱଳିତଞ୍ଚ ଗୁଣତେ। ଅଗାଧ ତ୍ୱୟ, ଅଗାଧ ଜଳ ରହିଥିଲା ନଦୀମାନଙ୍କରେ, ରଜନୀ ହ୍ରଦମାନଙ୍କରେ, ତଟୋର୍ ମିଭୀର୍, ତେଣୁ ସେ ତଟ ଗୁଡ଼ାକ ଯେଉଁ ରହିଛି, ତଟ ସରୋବର ନଦୀ ତଟ ଝରଣା ତଟ ସରୋବର ତଟ ଇତ୍ୟାଦି ରହିଛି, ଉର୍ମିଭୀର ଯେଉଁ ଆସୁଥିଲା ଢେଉ ସବୁ ଆସୁଥିଲା, ଦ୍ରବତ୍ ପୁରିଷ୍ୟା ପୁରିଣୈ ସମନ୍ତତଃ ତାର ସବୁ କୂଳମାନେ ସବୁ ରହିଛନ୍ତି, ସିକ୍ତ ହୋଇକି ରହିଥିଲେ, ଓଦା ହୋଇକି ରହିଥିଲେ। ତେଣୁ ସେଠି ନଜତ୍ର ଚଣ୍ଡା ଶୁକରା ବିଶୋଲୁଣା, ଏ ଗ୍ରୀଷ୍ମ ଯେଉଁ ରହିଛି ବହୁତ ବିଷ, ବହୁତ ବହୁତ ଗରମ ଉର୍ବଣ ଉତ୍କଟ ଗରମ ରହୁଥିଲା, ସେସବୁ ହେଉନଥିଲା। ଭୂବ ରସଂସାଦ ବଳିତଞ୍ଚ କୃଣନ୍ତି, ତେଣୁ ସବୁ ଘାସ ସବୁ ସବୁ ସବୁଜ ରଙ୍ଗରେ ହେଇକି ରହିଥିଲା, ଦଗ୍ଧ ହେଉନଥିଲା, କାରଣ ଏଇଭଳି ଭାବରେ ଜଳର ପ୍ରବାହ ଚାଲିଥିଲା। ବନଂ କୁସୁମିତଂ ଶ୍ରୀମତ୍ ନଦତ୍ ଚିତ୍ର ମୃଗାଦ୍ୱିଜମ୍ ଗାୟନ୍ ମୟୂର ଭ୍ରମରଂ କୁଜତ୍ କୋକିଳ ସାରସଂ। ଏ ବୃନ୍ଦାବନର ଲୀଳା, ବୃନ୍ଦାବନର ଚିତ୍ର, ବନଂ କୁସୁମିତ, ବନ କୁସୁମିତ, ବିଭିନ୍ନ ପୁଷ୍ପରାଜିରେ ସବୁ ହୋଇଥିଲା। ବର୍ତ୍ତମାନ ଆମର କୁସୁମ ଫୁଲ ହେଉନାହିଁ, ଖରାଦିନ ଆସିଗଲା, ବର୍ତ୍ତମାନ ହେବ, ତେଣୁ କୁସୁମିତ ସେଠି ସବୁବେଳେ ବିଭିନ୍ନ ପ୍ରକାର ଫୁଲରେ ପ୍ରସ୍ଫୁଟିତ ହୋଇକି ରହୁଥିଲା, ବିଭିନ୍ନ ପ୍ରକାର ପୁଷ୍ପ। ବନଂ କୁସୁମିତ ଶ୍ରୀମତ୍, ବହୁତ ସୁନ୍ଦର ସ୍ୱଭାବ ହେଉଥିଲା ବନର, ବୃନ୍ଦାବନର। ନଦତ୍ ଚିତ୍ର ମୃଗାଦ୍ୱିଜମ୍, ଏବଂ ସେଠି ଯେଉଁ ମୃଗ ପଶୁମାନେ ସବୁ ରହିଥିଲେ, ଦ୍ୱିଜମ୍ କହିଲେ ପକ୍ଷୀ, ପକ୍ଷୀକୁ ମଧ୍ୟ ଦ୍ୱିଜ କୁହାଯାଏ। ସାଧାରଣତଃ ଯେଉଁମାନେ ଦ୍ୱିତୀୟ ଜନ୍ମ କହିଲେ ଦ୍ୱିଜ, ତ ଦ୍ୱିତୀୟ ଜନ୍ମ ଯେଉଁମାନେ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଏ ତିନି କୂଳରେ ଯେଉଁମାନେ ଜାତ ହୁଅନ୍ତି, ଜନ୍ମ ନିଅନ୍ତି, ତାଙ୍କର ଦ୍ୱିଜାତି କରାଯାଏ, ଦ୍ୱିଜାତି ସଂସ୍କାର କରାଯାଏ। ଜନ୍ମରେ ସେମାନେ ଶୂଦ୍ର ଥିଲେ, ତାପରେ ସଂସ୍କାରାଦ ଭାବେ ଦ୍ୱିଜ, ସେମାନେ ଗୁରୁ ଯେତେବେଳେ ଗ୍ରହଣ କରିବେ ବା ଉପନୟନ ଗ୍ରହଣ କରିବେ ସେତେବେଳେ ତାଙ୍କୁ ଦ୍ୱିଜ କୁହାଯାଏ, ତାଙ୍କର ଦ୍ୱିତୀୟ ଜନ୍ମ ହୁଏ। ପକ୍ଷୀକୁ ମଧ୍ୟ ଦ୍ୱିଜ କୁହାଯାଏ, କାହିଁକି ନା ପକ୍ଷୀ ପ୍ରଥମେ ଅଣ୍ଡା ଆକାରରେ ଆସେ, ତାପରେ ସେଥିରୁ ସେ ଜନ୍ମ ହୁଏ ଛୁଆ ବାହାରେ। ତେଣୁ କେତେଜଣ କହନ୍ତି ଅଣ୍ଡାରେ ତା'ର ଜୀବନ ନାହିଁ, ଅଣ୍ଡାରେ କିଛି ଜୀବନ ନାହିଁ, କିନ୍ତୁ ଅଣ୍ଡାରେ ମଧ୍ୟ ଜୀବନ ଅଛି, ସେ ଅଣ୍ଡାରୁ କୁକୁଡ଼ା କୁକୁଡ଼ା ବାହାରୁଛନ୍ତି ନା, ବା ଯିଏ ସବୁ ବାହାରୁଛନ୍ତି ପକ୍ଷୀମାନେ ସବୁ ବାହାରୁଛନ୍ତି ଅଣ୍ଡାରୁ। ତେଣୁ ଶ୍ରୀମନ୍ ନଦତ୍, ତେଣୁ ସବୁ ମୃଗ ଦ୍ୱିଜ ଇତ୍ୟାଦି ପଶୁ ପକ୍ଷୀମାନେ ଏମାନେ ସବୁ ନଦତ୍ ସୁନ୍ଦର, ତାଙ୍କର ସବୁ ଧ୍ୱନି ସବୁ ଆସୁଥିଲା ତାଙ୍କର ଆନନ୍ଦରେ। ଗାୟନ ମୟୂର ଭ୍ରମରମ୍, ମୟୂର ମଧ୍ୟ ଗାନ କରୁଥିଲେ, ଭ୍ରମରମାନେ ମଧ୍ୟ ଗାନ କରୁଥିଲେ। କୁଜତ୍ କୋକିଳ ସାରସମ୍, କୋଇଲି ମଧ୍ୟ ଗାନ କରୁଥିଲେ, କୁ କୁ ଗାନରେ ବ୍ରଜ ବୃନ୍ଦାବନ ପ୍ରକମ୍ପିତ ହୋଇଯାଉଥିଲା। ସାରସମ୍, ସାରସମ୍ କହିଲେ କ'ଣ, ହଂସ ନା, ସାରସ, ସେ ହଂସ ଭଳି ସାରସ ବୋଲି କୁହାଯାଉଛି। ତେଣୁ ଏଇଭଳି ଭାବରେ ସବୁ ଆମର ଯେଉଁ ରହିଛି, ଆମର ଷଡ଼ଗୋସ୍ୱାମୀଙ୍କ ଷ୍ଟକମ୍ରେ ଗୋଟେ ରହିଛି, କୁଜତ୍ କୋକିଳ ହଂସ ସାରସ ଗଣାକିର୍ଣ୍ଣୀ। ବୃନ୍ଦାବନରେ ସବୁବେଳେ ଏଇ ପକ୍ଷୀମାନେ ସବୁ ଗାନ କରନ୍ତି, ବୃନ୍ଦାବନ ବିଶେଷ ଭାବେ ମୟୂର, ମୟୂରଙ୍କର ଗାନ ରହିଛି। ତେଣୁ ମୟୂର ପୁଚ୍ଛ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ। ଏ ଜଣେ ପ୍ରଶ୍ନ ପଚାରନ୍ତି, କାହିଁକି ମୟୂର ପୁଚ୍ଛ ଧାରଣ କରନ୍ତି ଭଗବାନ? ଭଗବାନ କାହିଁକି ଭଲ ପାଆନ୍ତି, କାହାକୁ କ'ଣ ଭଗବାନ ଇଚ୍ଛା ହେଲା କାହିଁକି ଭଲ ପାଏ, ସେଇଟା ଆମେ କ'ଣ କହିବା? ଭଗବାନ ତା'ର କାରଣ ଦେଇ ହେବ ନାହିଁ। ଭଗବାନ କାହିଁକି ଭଲ ପାଆନ୍ତି ଗାଭୀମାନଙ୍କୁ, କାହିଁକି ଭଲ ପାଆନ୍ତି ବ୍ରାହ୍ମଣମାନଙ୍କୁ? 30 ଲକ୍ଷ ପଶୁ ଅଛନ୍ତି, କାହିଁକି ଗାଭୀମାନଙ୍କୁ ଭଲ ପାଉଛନ୍ତି ଭଗବାନ? ଅବଶ୍ୟ ତାଙ୍କର ଭଲ ଗୁଣ ସବୁ ରହିଛି, କିନ୍ତୁ ଭଗବାନ ସେଇ ଗୁଣରେ ଭଲ ପାଇବେ ତା ନୁହଁ। କାହାର କିଛି ଗୁଣ ନଥିଲେ ମଧ୍ୟ ସେ ଭଲ ପାଇବେ। ଭଗବାନଙ୍କୁ ଭଲ ପାଇବାଟା ସ୍ୱତନ୍ତ୍ର, ଭଗବାନ ହେଉଛନ୍ତି ସ୍ୱତନ୍ତ୍ର ସ୍ୱରାଟ, ସେ ସ୍ୱରାଟ ପୁରୁଷ। ତେଣୁ ଯାହା ହେଉ, ସେ ମୟୂର ପୁଚ୍ଛ ଧାରଣ କରନ୍ତି ଭଗବାନ, ଏସବୁ ଲୀଳା ହେବ। ତେଣୁ ଅଷ୍ଟମ ଶ୍ଳୋକରେ କୁହାହେଉଛି, କ୍ରୀଡ଼ିଷ୍ୟମାଣ ତତ୍କୃଷ୍ଣ ଭଗବାନ ବଳସଂଯୁତ ବେଣୁ ବିରାଣୟନ ଗୋପୈ ଗୋଧନୈ ସମୃତୋ ବିଶତ। ଭଗବାନ କ'ଣ କହୁଛନ୍ତି, କ୍ରୀଡ଼ିଷ୍ୟମାଣ ତତ୍କୃଷ୍ଣ। ତେଣୁ ସେଇ ଗ୍ରୀଷ୍ମ ଋତୁରେ ଭଗବାନ କ୍ରୀଡ଼ା କରୁଛନ୍ତି, ଭଗବାନ ବଳସଂଯୁତ, ଭଗବାନ ବଳଦେବଙ୍କ ସହିତ, କୃଷ୍ଣ ବଳରାମ ତାଙ୍କ ସଖାମାନଙ୍କ ସହିତ ସବୁ ବଣରେ କ୍ରୀଡ଼ା ସବୁ କରୁଛନ୍ତି। ବେଣୁ ବିରଣୟନ ବେଣୁ ବାହନ କରୁଛନ୍ତି, ଗୋପୀ ଗୋପମାନଙ୍କ ସହିତ, ଗୋଧନୈ ଗୋଧନଙ୍କ ସହିତ 9 ଲକ୍ଷ ଗାଭୀ ତାହା ଅଛନ୍ତି ବୋଲି କୁହାଯାଏ ନନ୍ଦ ମହାରାଜଙ୍କର। ତେଣୁ ଏମାନଙ୍କ ସହିତ ସମୃଦ୍ଧ ଅଭିଷେକ, ଭଗବାନ ପୁଣି ବ୍ରଜକୁ ଯାଉଛନ୍ତି, ବଣକୁ ଯାଉଛନ୍ତି, ବୃନ୍ଦାବନ ପ୍ରବେଶ କରୁଛନ୍ତି, ଅଭିଷେକ ବୃନ୍ଦାବନ ପ୍ରବେଶ କରୁଛନ୍ତି। ତାଙ୍କର ସବୁ ବିଭିନ୍ନ ପ୍ରକାର କ୍ରୀଡ଼ା ଚାଲିବ, ବୃନ୍ଦାବନ ଏହିଭଳି ଭାବେ ବୃନ୍ଦାବନ ବୃନ୍ଦାବନ ପରିବେଶ ଏହିଭଳି ଭାବେ ରହିଛି। ତେଣୁ ସେଇଠି ଭଗବାନଙ୍କର ଏହି ଲୀଳାଟି ହୋଇଥିଲା, ପ୍ରଣବାସରୁ ବଦ୍ଧ କରିଥିଲେ, ସେ ବିଷୟରେ ଆମେ ଶୁଣିବା। ତେଣୁ ଶୋକ ନ ଗୋପା ଇତି ରମସ୍ୟ ଆମେ ଗୋପା ବି ମାନତ୍ୱାତ୍, ଏଠି ନଅ ଶୋକରେ ନଅ ଶୋକ ଆସେ, ପ୍ରବାଳ ବର ସ୍ତବକ ଧାତୁ କୃତଭୂଷଣ ରାମକୃଷ୍ଣ ଦୟୋ ଗୋପା ନୃତୁ ଜୁଜୁଜୁର୍ଜଗୁ। କିଭଳି ଭଗବାନ ବନ ପ୍ରବେଶ କରୁଛନ୍ତି ନା, ପ୍ରବାଳ ବର ସ୍ତବକ ସ୍ରବ, ଭଗବାନ ଅଳଙ୍କୃତ ହୋଇଛନ୍ତି। ପ୍ରବାଳ ପ୍ରବାଳ କହିଲେ କ'ଣ, ପତ୍ର ସବୁ ଧାରଣ କରିଛନ୍ତି ପ୍ରବାଳ, ବରହ ବରହ କହିଲେ ବରପିଠ, ମୟୂର ପୁଚ୍ଛ କଥା ଆସିଗଲା, ମୟୂର ପୁଚ୍ଛ ଧାରଣ କରିଛନ୍ତି ଭଗବାନ, ମୟୂର ପୁଚ୍ଛ ଏବଂ ବରହ। ତାପରେ ସ୍ତବକ ଛୋଟ ଫୁଲ ଗୁଚ୍ଛ ସବୁ ରହିଛି, ଛୋଟ ଫୁଲ ଗଛ। ସ୍ରବ କହିଲେ ମାଳା ଧାରଣ କରିଛନ୍ତି, ବନମାଳା ଧାରଣ କରି, ବୈଜନ୍ତୀ ମାଳା ବୋଲି କୁହାଯାଏ ଭଗବାନଙ୍କ ମାଳାକୁ, 5ଟି ରଙ୍ଗର ପୁଷ୍ପ ଥାଏ ଭଗବାନଙ୍କର, ବୈଜନ୍ତୀ ମାଳା କୁହାଯାଏ। ଏବଂ ବିଭିନ୍ନ ପ୍ରକାର ଖଣିଜ ଦ୍ରବ୍ୟ ସବୁ ଧାତୁ ଧାରଣ କରିଛନ୍ତି, ସବୁ ରଙ୍ଗ ଚିତ୍ର କରାଯାଇଛି ତାଙ୍କର ଶରୀରରେ। କୃତଭୂଷଣ ଇଏ ଭଗବାନଙ୍କ ଭୂଷଣ, ଭଗବାନ ଗତକାଲି ଆମେ କହୁଥିଲେ ଭଗବାନ ଯେଉଁ ସୁବର୍ଣ୍ଣ ବେଶ ଧାରଣ କରିଛନ୍ତି, ଭଗବାନ ସେଥିରେ ପ୍ରୀତ ହୁଅନ୍ତି ନାହିଁ। ଭଗବାନଙ୍କର ଯେଉଁ ସୁବର୍ଣ୍ଣ ବେଶ ଐଶ୍ୱର୍ଯ୍ୟରେ ଭଗବାନ ପ୍ରୀତ ହୁଅନ୍ତି ନାହିଁ, ଭଗବାନ ତାଙ୍କ ମାଧୁର୍ଯ୍ୟରେ ପ୍ରୀତ ହୋଇଯାଆନ୍ତି ଅଧିକ। ସେଥିପାଇଁ ଭଗବାନ କୁହାଯାଏ ପୂର୍ଣ୍ଣତମ, ବୃନ୍ଦାବନରେ ସେ ହେଉଛନ୍ତି ପୂର୍ଣ୍ଣତମ, ବୃନ୍ଦାବନରେ କୌଣସି ଐଶ୍ୱର୍ଯ୍ୟ ନଥାଏ, ଏଠି ମାଧୁର୍ଯ୍ୟ ଲୀଳା ଭଗବାନଙ୍କର ଥାଏ। ତେଣୁ ଏହିସବୁ ଏଇ ପ୍ରାକୃତିକ ବସ୍ତୁରେ ଭଗବାନ ନିଜକୁ ଅଳଙ୍କୃତ କରିଛନ୍ତି। କୃତଭୂଷଣ ଏ ଭଗବାନଙ୍କ ଭଗବାନଙ୍କର ଭୂଷଣ ଆଉ ସାଧାରଣ ବ୍ୟକ୍ତିମାନଙ୍କ ଭୂଷଣ ଭିତରେ ତଫାତ୍ ହେଉଛି କ'ଣ, ଭାଗବତ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଭୂଷଣ ଭୂଷଣାଙ୍ଗମ। ଆମେ ଯେଉଁ ବିଭିନ୍ନ ପ୍ରକାର ଅଳଙ୍କାର ଧାରଣ କରୁଛେ, ଆମ ଶରୀରର ରୂପା ଶୋଭାକୁ ବଢ଼ାଇବା ପାଇଁ ଧାରଣ କରୁଛେ। ସ୍ତ୍ରୀ ଲୋକମାନେ ବହୁତ ପ୍ରକାର ଅଳଙ୍କାର ଧାରଣ କରୁଛନ୍ତି, ତା ଦେହରେ ମଧ୍ୟ ତାଙ୍କର ମଧ୍ୟ ଗର୍ବ ଦେଖାନ୍ତି ଯେ ଆମର ଏତେ ଧନ ରହିଛି, ଏଇଟା ରହିଛି। କିନ୍ତୁ ଯାହା ହେଉ, ଏଇଟାକୁ ଧାରଣ କରନ୍ତି ତାଙ୍କର ଶୋଭା ବଢ଼ାଇବା ପାଇଁ। କିନ୍ତୁ ଭଗବାନ ଯେଉଁ ଅଳଙ୍କାର ଧାରଣ କରନ୍ତି, ଏ ଅଳଙ୍କାର ଭଗବାନଙ୍କର ଅଳଙ୍କାର ମାନ ତାଙ୍କର ଶୋଭା ବଢ଼ିଯାଏ, ଭଗବାନଙ୍କ ଶୋଭା ବଢ଼େ ନାହିଁ ଅଳଙ୍କାର ଦ୍ୱାରା। ଭଗବାନ ଯେଉଁ ଅଳଙ୍କାର ଧାରଣ କରନ୍ତି, ଅଳଙ୍କାରର ଶୋଭା ବଢ଼ିଯାଏ। ଭୂଷଣ ଭୂଷଣାଙ୍ଗମ ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଭଗବାନ ଯେଉଁ ଭୂଷଣ ଇଏ ନିଜେ ଭୂଷିତ ହୁଅନ୍ତି, ଭଗବାନଙ୍କ ସୌନ୍ଦର୍ଯ୍ୟରେ ତା'ର ତ ସୀମା ନାହିଁ, କିନ୍ତୁ ଭୂଷଣମାନେ ଲାଗିଥିବାରୁ ଭୂଷଣମାନେ ଯେଉଁ ଅଳଙ୍କାର ଇତ୍ୟାଦି ସେମାନେ ସବୁ ଭୂଷିତ ହୋଇଯାଆନ୍ତି, ସେମାନେ ତାଙ୍କର ଶୋଭା ବଢ଼ିଯାଏ, ସେମାନେ ଆଜି କୃତାର୍ଥ ହୋଇଯାଆନ୍ତି ଭଗବାନଙ୍କ ଅଙ୍ଗରେ ଲାଗି, ଭଗବାନଙ୍କ ସେବାରେ ନିଯୁକ୍ତ ଥିବାରୁ ସେମାନେ କୃତାର୍ଥ ହୋଇଯାଆନ୍ତି, ତାଙ୍କର ଶୋଭା ବଢ଼ିଯାଏ। ଭଗବାନଙ୍କ ଶୋଭା କ'ଣ ବଢ଼ିବ, ତ ଅନନ୍ତ ଶୋଭା ରହିଛି। ତେଣୁ ଭଗବାନ ଭୂଷଣ ଭିତରେ ଏ ତଫାତ୍ ରହିଛି। ତେଣୁ ଏଇଭଳି ଭାବେ ରାମକୃଷ୍ଣ ଦୟୋ ଗୋପା, ରାମ ଯେଉଁ ଏଠି କୁହାଯାଉଛି, ଗୋପା ଇତି ରାମସ୍ୟା ବି ଗୋପା ବି ମାନତ୍ୱା,
ରାମ ମଧ୍ୟ ଭଗବାନ କୃଷ୍ଣ ମଧ୍ୟ ଗୋପାଳ ରୂପରେ ନିଜକୁ ଭାବ ଆସୁଛି, ବଳରାମ ମଧ୍ୟ ଗୋପାଳ ରୂପରେ ଭାବରେ ଲୀଳା କରୁଛନ୍ତି, ଗୋପଲୀଳା ସବୁ କରୁଛନ୍ତି, କ୍ରୀଡ଼ା କରୁଛନ୍ତି ତାଙ୍କ ସାଙ୍ଗ ବାଳକମାନଙ୍କ ସହିତ। ରାମକୃଷ୍ଣ ଆଦୟ ଆଦୟ କହିଲେ ତାଙ୍କର ସାଙ୍ଗ ବାଳକମାନେ, ସିଏ ମଧ୍ୟ ଅସଂଖ୍ୟ ସାଙ୍ଗ ବାଳକ ସବୁ ରହିଛନ୍ତି। ତେଣୁ ଗୋପା ନନ୍ ଋତୁ କେତେବେଳେ ନୃତ୍ୟ କରୁଛନ୍ତି, କେତେବେଳେ ଯୁଯୁଧୁ କେତେବେଳେ ଯୁଦ୍ଧ କରୁଛନ୍ତି, କେତେବେଳେ ଜଗୁ କେତେବେଳେ ଗାନ କରୁଛନ୍ତି, ବହୁତ ପ୍ରକାର ଗୀତ କରିଛନ୍ତି, ସେମାନେ ରଚନା କରିଛନ୍ତି। ଆମ ସୁରସେନ ପ୍ରଭୁ ଯେଉଁ ବିଭିନ୍ନ ପ୍ରକାର ସଙ୍ଗୀତ ରଚନା କରନ୍ତି, ସେହିଭଳି ଭାବରେ ବ୍ରଜବାସୀମାନେ ସୁନ୍ଦର ଭାବରେ ସବୁ ଭଗବାନଙ୍କ ଲୀଳାକୁ ନେଇକରି ସୁନ୍ଦର ସୁନ୍ଦର ସଙ୍ଗୀତ ରଚନା କରିଥାନ୍ତି। ସେମାନେ ସବୁ ଗାନ କରନ୍ତି, କେତେବେଳେ ନୃତ୍ୟ କରନ୍ତି, କେତେବେଳେ ଯୁଦ୍ଧ କରନ୍ତି, ତାଙ୍କ ଭିତରେ ଯୁଦ୍ଧ ହୁଏ। ରମଣ ରଥରେ ବର୍ତ୍ତମାନ ମଧ୍ୟ ଯୁଦ୍ଧ ଚାଲେ, ଆମ ଭିତରେ ବୃନ୍ଦାବନ ପରିକ୍ରମା କରୁଥିଲା ବେଳେ ରମଣ ରଥରେ ଯେତେବେଳେ ପହଞ୍ଚିଗଲେ, ଯେଉଁଠି ଭଗବାନ ତାଙ୍କର ବାଳକମାନଙ୍କ ସହିତ ଖେଳୁଥିଲେ, ଯୁଦ୍ଧ କରୁଥିଲେ, କସରତ କରୁଥିଲେ, କିଏ ଯୋଦ୍ଧା ମଲ୍ଲ ଯୁଦ୍ଧ ରେସ୍ଲିଂ ଚାଲିଥିଲା ଭଗବାନଙ୍କର ସାଙ୍ଗ ବାଳକମାନଙ୍କ ସହିତ। ବର୍ତ୍ତମାନ ମଧ୍ୟ ଯେଉଁ ରଜ ଆମେ ଯେଉଁ ପରିକ୍ରମା କରୁ, ସେଠି ଯାଇକି ସେମାନେ ସବୁ କସରତ କରନ୍ତି, ଏବଂ ମହାରାଜମାନେ ମଧ୍ୟ କସରତ କରନ୍ତି, କାରଣ ଭଗବାନ ଏଇଭଳି ଭାବରେ କସରତ କରିଥିଲେ ସେଇଠି ରମଣ ଜାତିରେ। ସେଇଠି ଯୁଯୁଧୁ ତେଣୁ ତାଙ୍କ ଭିତରେ ଯୁଦ୍ଧ ଚାଲେ, କିଏ ଶ୍ରେଷ୍ଠ ହେବ, ଭଗବାନ କିଏ ଜିତିପାରିବ, କିନ୍ତୁ ଭଗବାନ ତାଙ୍କ ଭକ୍ତ ପାଖରେ ହାରିଯାଆନ୍ତି। ଭଗବାନଙ୍କ ଗୋଟିଏ ନାମ ହେଉଛି ଅଜିତ, ଭଗବାନ କେହି ଜିତିପାରିବେ ନାହିଁ, କିନ୍ତୁ ତାଙ୍କର ଭକ୍ତମାନେ ତାଙ୍କୁ ଜିତିଯାଆନ୍ତି, ଭଗବାନ ହାରିଯାଆନ୍ତି। ଏକଥା ଆସିବ, ଏକଥାଟି ଆସିବ, ଏ ଲୀଳା ଭଗବାନ ହାରିଯାଆନ୍ତି। ଭଗବାନ କାହା ପାଖରେ ହାରିବା କଥା ନୁହେଁ, କାରଣ ଭଗବାନ ସମାନ କେତେ କେହି ସମାନ ହୋଇପାରିବେନି, ତାଙ୍କ ଉନ୍ନତ ଉଚ୍ଚସ୍ତର କଥା କ'ଣ କହିବା। କିନ୍ତୁ ଭଗବାନଙ୍କର ଗୋଟେ ନାମ ହେଉଛି ଅସମୂର୍ଦ୍ଧ ବସ୍ତୁ, ଭଗବାନ ସହିତ କେହି ସମାନ ହୋଇପାରିବେ ନାହିଁ, ଆଉ ତାଙ୍କ ଉର୍ଦ୍ଧ୍ୱ କଥା କ'ଣ କହିବା। କିନ୍ତୁ ଭଗବାନ ହାରିଯାଆନ୍ତି, ଏ ଭଗବାନଙ୍କର ଭକ୍ତ ବତ୍ସଳତା। ତେଣୁ ଭଗବାନଙ୍କ ସହିତ କିଏ ଯୁଦ୍ଧ କରିପାରିବ, ସେଥିପାଇଁ ଭଗବାନ ତାଙ୍କର ଲୀଳା, ଭଗବାନ ମଧ୍ୟ ଯୁଦ୍ଧ ପ୍ରବୃତ୍ତି ରହିଛି, ଯେମିତି ସବୁ ଆମର ସବୁ ବିଭିନ୍ନ ପ୍ରକାର ପ୍ରବୃତ୍ତି ରହିଛି, ଏସବୁ ପ୍ରବୃତ୍ତି ଭଗବାନ ଠାରୁ ଆସୁଛି, ଭଗବାନ ମଧ୍ୟ ଯୁଦ୍ଧ ପ୍ରବୃତ୍ତି ରହିଛି। ସେଥିପାଇଁ ଭଗବାନ ବ୍ୟବସ୍ଥା କରିଦେଲେ, ଚାରି କୁମାରକୁ ପଠାଇଲେ ବୈକୁଣ୍ଠ ଲୋକକୁ, ସେଠି ଜୟ ବିଜୟଙ୍କୁ ଅଭିଶାପ ଦେଇଦେଲେ। ଭଗବାନଙ୍କ ଇଚ୍ଛା ଥିଲା ଯୁଦ୍ଧ କରିବା ପାଇଁ, ସେ କାହା ସହିତ ଯୁଦ୍ଧ କରିବେ, ତାଙ୍କର କିଏ ଶତ୍ରୁ ହୋଇପାରିବେ ଯେ ତାଙ୍କ ଯୁଦ୍ଧ କରିବ, ଭଗବାନ ସହିତ କେହି ସମାନ ହୋଇପାରିବେ ନାହିଁ, ଆଉ କିଏ ଯୁଦ୍ଧ କରିବେ ଭଗବାନ ସହିତ। ତେଣୁ ଭଗବାନ ତାଙ୍କର ଭକ୍ତମାନଙ୍କୁ ପଠାନ୍ତି, ବୈକୁଣ୍ଠ ଲୋକରୁ ପଠାଇଥିଲେ, ଜୟ ବିଜୟଙ୍କୁ ପଠାଇଥିଲେ। ତିନି ଜନ୍ମ ତିନି ଯୁଗ ଧରି ଭଗବାନ ଯୁଦ୍ଧ କଲେ, ସତ୍ୟଯୁଗରେ ଭଗବାନ ଆସିଲେ, ଦୁଇଟି ଅବତାର ଗ୍ରହଣ କଲେ, ଶୁକ୍ର ଅବତାରରେ ହିରଣ୍ୟାକ୍ଷକୁ ବଦ୍ଧ କଲେ, ହିରଣ୍ୟାକ୍ଷ ସହିତ ଯୁଦ୍ଧ କଲେ, ବହୁତ ସମୟ ଯାଇ ଯୁଦ୍ଧ ଖେଳୁଥିଲେ ହିରଣ୍ୟାକ୍ଷ ସହିତ। ବ୍ରହ୍ମା କହିଲେ ପ୍ରଭୁ ତାଙ୍କ ସହିତ ଖେଳନ୍ତୁ ନାହିଁ, ବର୍ତ୍ତମାନ ବଦ୍ଧ କରନ୍ତୁ, ସନ୍ଧ୍ୟା ହୋଇକରି ତାଙ୍କର ଶକ୍ତି ବଢ଼ିଯିବ। ବ୍ରହ୍ମା ମଧ୍ୟ ଭୟ କରିଗଲେ, ଏ ଭଗବାନଙ୍କର ଯୁଦ୍ଧ ପ୍ରବୃତ୍ତି ରହିଛି, ମନବୃତ୍ତି ରହିଛି। ସେ ଯୁଦ୍ଧରେ ଯେମିତି କୁହାଯାଇଛି ଭାଗବତମରେ ପ୍ରଥମ ସ୍କନ୍ଦ ନବମ ଅଧ୍ୟାୟରେ ଶ୍ଳୋକ ଅଛନ୍ତି, ଯେତେବେଳେ ଭୀଷ୍ମଦେବ ଭଗବାନଙ୍କୁ ସରସନ୍ଧାନ କରୁଥିଲେ, ସରରେ ଅର୍ଜୁନଙ୍କ ସହିତ ଯୁଦ୍ଧ କରିବା କଥା, କିନ୍ତୁ ଭଗବାନ ସେଠି ତାଙ୍କୁ ସୁରକ୍ଷା ଦେଉଥିଲେ, ତେଣୁ ଭଗବାନଙ୍କର ଶରୀରକୁ ବିଦ୍ଧ କରିଦେଉଥିଲେ ସରରେ, ଏବଂ ତାଙ୍କ ଶରୀରରୁ ରକ୍ତସ୍ରାବ ହେଉଥିଲା, କ୍ଷେତଜ ବୋଲି କୁହାଯାଏ, କ୍ଷେତଜ କାରଣ ରକ୍ତସ୍ରାବ ହେଉଥିଲା, ଭଗବାନ ଶରୀରରେ ରକ୍ତ ନାହିଁ, କିନ୍ତୁ ଲୀଳା। ତେଣୁ ଆମେ ପ୍ରଭୁପାଦ ମହାରାଜଙ୍କ ପରପଟ ପଢ଼ିବେ, ସେଠି ଲେଖା ହେଇଛି ଯେ ଆମେ ଯେମିତି ଭଗବାନଙ୍କୁ ପୁଷ୍ପ ପକାଉଛେ, ଭୀଷ୍ମଦେବ ଯେଉଁ ସର ମାରୁଥିଲେ, ଭଗବାନଙ୍କ ଶରୀର କ୍ଷତବିକ୍ଷତ ହୋଇଯାଉଥିଲା, ତାକୁ ସେଇଭଳି ଲାଗୁଥିଲା, ଏ ବୀରରସ ଆସ୍ୱାଦନ କରୁଥିଲେ ଭଗବାନ। ତେଣୁ ଏଇ ଯେଉଁ ମଲ୍ଲମାନଙ୍କ ସହିତ ବା ହିରଣ୍ୟାକ୍ଷ ହିରଣ୍ୟକଶିପୁ ଇତ୍ୟାଦି ବିଭିନ୍ନ ପ୍ରକାର ରାବଣ କୁମ୍ଭକର୍ଣ୍ଣ ଶିଶୁପାଳ ଦନ୍ତପକ୍ର ଇତ୍ୟାଦି ସହିତ ଯେଉଁ ଯୁଦ୍ଧ କରୁଥିଲେ, ଏ ଯୁଦ୍ଧ ରସ ଆସ୍ୱାଦନ କରୁଥିଲେ ଭଗବାନ, ବୀରରସ ସବୁ ରସ ତାଙ୍କ ପାଖରେ ରହିଛି, ରସ ବୈଷ ବାରଟି ରସ ରହିଛି ଭଗବାନ ପାଖରେ, ସବୁ ରସକୁ ସେ ଆସ୍ୱାଦନ କରନ୍ତି, ରସ ବୈଷ ସବୁ କୁହାଯାଏ। ତେଣୁ ଏଇଭଳି ଭାବରେ ଭଗବାନଙ୍କ କ୍ରୀଡ଼ା ଚାଲିଛି। ଦଶ ଶ୍ଳୋକରେ କୁହାଯାଉଛି, କୃଷ୍ଣ ନୃତ୍ୟତ କେଚିତ୍ ଜଗୁ କେଚିତ୍ ବାଦୟନ୍ ବେଣୁ ପାଣି ତଳେଇ ଶୃଙ୍ଗେଇ ପ୍ରଶଂସ ସୁରଥା ପରେ ପ୍ରଶଂସ ସୁଅଥତା ପରେ। କୃଷ୍ଣସ ନୃତ୍ୟତ ଭଗବାନ ନୃତ୍ୟ କରନ୍ତି, ଆମେ ଶୁଣିଲେ ଭଗବାନ କାଳିଆର ମଥା ଉପରେ ନୃତ୍ୟ କରୁଥିଲେ, ଅଦ୍ଭୁତ ଅଖିଳ କଳା ଆଦି ଗୁରୁ, ସିଏ ସବୁ କଳାର ଗୁରୁ, ତାଙ୍କୁ କାହାକୁ ଶିଖିବାକୁ ପଡ଼ିବ ନାହିଁ, ମୁଁ କେଉଁଠି ଶିଖିବି। ଆମେ ଶିଖିବା ପାଇଁ ଚାହୁଁଛେ କେମିତି ମୃଦଙ୍ଗଟେ ଶିଖିବା, କେମିତି ଟିକେ ଗୀତ ବୋଲିବା ଶିଖିବା, ହାରମୋନିୟମଟି ବଜାଇବା, କିନ୍ତୁ ସିଏ ମୂଳ ଗୁରୁ, କୃଷ୍ଣ ବନ୍ଦେ ଜଗତ ଗୁରୁ, ସବୁକିଛିର ଗୁରୁ ହେଉଛନ୍ତି ସିଏ। ଭଗବାନ ଦେଖେଇଦେଲେ ଏଭଳି କେହି ନୃତ୍ୟ କରିନାହାନ୍ତି ଆଜି ପର୍ଯ୍ୟନ୍ତ ଇତିହାସରେ ନାହିଁ, ବୈଦିକ ଇତିହାସରେ ଏଭଳି ଜଣେ ସର୍ପ ପୃଷ୍ଠରେ ନୃତ୍ୟ କରିବା ଏ ଭଗବାନଙ୍କ ଅଦ୍ୱିତୀୟ ଲୀଳା ଭଗବାନଙ୍କର। ସେଥିପାଇଁ ଏଇ ଯେଉଁ କାଳିଆ ଦମନ ଲୀଳାଟି ଏଇଟା କୁହାଯାଏ ଭଗବାନଙ୍କୁ ଚାରୋଟି ମାଧୁର ରହିଛି, ଏଥିରେ ଲୀଳା ମାଧୁର ପ୍ରକାଶିତ ହୋଇଛି। ଭଗବାନ କୃଷ୍ଣଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ ଚାରୋଟି ମାଧୁରରେ। ଗୋଟେ ହେଉଛି ଲୀଳା ମାଧୁରୀ, ଗୋଟେ ହେଉଛି ପ୍ରେମ ମାଧୁରୀ, ଗୋଟେ ହେଉଛି ବଂଶୀ ମାଧୁରୀ, ଗୋଟେ ହେଉଛି ରୂପ ମାଧୁରୀ। ତେଣୁ ଏଇ ଯେଉଁ କାଳିଆ ଦମନ ଲୀଳାଟି କରିଥିଲେ ଏଇଟା ତାଙ୍କର ଲୀଳା ମାଧୁରୀ ପ୍ରକାଶ କରିଥିଲେ। ଏଭଳି ଲୀଳା କେହି କରିନାହାନ୍ତି, କରିପାରିବେ ନାହିଁ। ଯେଉଁ ମଥା ଚାହୁଁଥିଲା ଭଗବାନ ଦର୍ଶନ କରିବା ପାଇଁ ଭଗବାନ ଏଭଳି ଭାବରେ ନୃତ୍ୟ କରୁଥିଲେ, ଛନ୍ଦ ନୃତ୍ୟର ଛନ୍ଦକୁ ଠିକ୍ ଭାବେ ରଖି, ଆମେ ତ ନୃତ୍ୟ ବିଷୟରେ ଜାଣିନେ, ନୃତ୍ୟ ଭିତରେ ନୃତ୍ୟର ଛନ୍ଦକୁ ଠିକ୍ ଭାବେ ରଖି ଭଗବାନ ନୃତ୍ୟ କରୁଥିଲେ। ସେଥିପାଇଁ ଅଖିଳ କଳାଦି ଗୁରୁ ବୋଲି କହିଛନ୍ତି ସୁଖଦେବ ଗୋସ୍ୱାମୀ ତାଙ୍କୁ, ସବୁକିଛିର ଗୁରୁ ସିଏ। ତେଣୁ ଯେତେବେଳେ ଭଗବାନ ନୃତ୍ୟ କରନ୍ତି, କୃଷ୍ଣ ସେ ନୃତ୍ୟତଃ କେଚିତ୍, ଭଗବାନ ଯେତେବେଳେ ନୃତ୍ୟ କରନ୍ତି ସେତେବେଳେ କେଚିତ୍ ଜଗୁ କେଚିତ୍ ବାହାରେନ୍, କେତେବେଳେ ଭଗବାନ ନୃତ୍ୟ କରୁଥିଲେ, କେତେବେଳେ ସଙ୍ଗୀତ ଗାନ, ଅନ୍ୟମାନେ କେତେ ଗୀତ ଗାନ କରୁଥିଲେ, ଏବଂ କେତେ ଅନ୍ୟମାନେ କେତେ ବାଜା ବଜାଉଥିଲେ, କ'ଣ ସେମାନଙ୍କ ମୃଦଙ୍ଗ ଏସବୁ ନେଉଥିଲେ କି ନା, ଯାହା ଥିଲା ସେଇଠି ଆଭେଲେବୁଲ୍ ସେଇ ବଣରେ ଯାହା ଥିଲା ସେଇଥିରେ ସବୁ ବାଜା ବଜାଉଥିଲେ, କିଏ କାହା ପିଠିରେ ମଧ୍ୟ ବାଜା ବଜାଉଥିଲା, କିଏ ତାଳିରେ ଏଠି କୁହାଯାଉଛି ବେଣୁ ପାଣି, କିଏ ବେଣୁରେ ବାଜା ବଜାଉଥିଲେ, ବେଣୁ କ'ଣ ବଂଶୀ ବାଦନ କରୁଥିଲେ, ପାଣି ତଳେଇ ତାଳି ମାରିକି କରୁଥିଲେ, ହରେ କୃଷ୍ଣ କୃଷ୍ଣ ହରେ 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 ରାମ ହରେ ରାମ ରାମ ହରେ ହରେ। ଭଗବାନ ଦେଇଛନ୍ତି ବାଦ୍ୟ ଆମ ପାଖରେ ଦେଇଛନ୍ତି, ମହାପ୍ରଭୁ କହୁଛନ୍ତି ତୁମେ ହାତରେ ଗୀତ ହାତରେ ବାଦ୍ୟ ବଜେଇ ପାଣି କ'ଣ କରତାଳି ଦେଇକି ଭଗବାନଙ୍କ ନାମ ନିଅ, ଆମର ବାଦ୍ୟ ନାହିଁ କିଛି, ଆମ ଶରୀରରେ ଏଭଳି ଦିଆଯାଇଛି ବାଦ୍ୟ ରହିଛି, ସବୁ ଜିନିଷ ରହିଛି ଆମ ଶରୀରରେ, ଆମେ ଏଇ ଶରୀର ହାତ ଦେଇଛନ୍ତି ଭଗବାନ ତାଳି ବାଜିବା ପାଇଁ ଦେଇଛନ୍ତି, ଗୋଟିଏ ହାତ ଦେଇଥିଲେ ତାଳି ବାଜେଇ ପାରିନଥାନ୍ତେ, କଥା ରହିଛି ଗୋଟିଏ ହାତରେ ତାଳି ବାଜେ ନାହିଁ, ତୁ ବିଭିନ୍ନ ପ୍ରକାର କଳି କରନ୍ତି ସବୁ ଗଣ୍ଡଗୋଳ ହୁଏ, ସେଥିପାଇଁ ଏଇ କଥାଟି କୁହାଯାଏ ଗୋଟିଏ ହାତରେ ତାଳି ବାଜେ ନାହିଁ, ଭଗବାନ ଦୁଇ ହାତ ଦେଇଛନ୍ତି ଆମକୁ, ଯଦି ଗୋଟିଏ ହାତ ଦେଇଥାନ୍ତେ ଆମେ ତାଳି ବଜେଇ ପାରିନଥାନ୍ତେ, ଭଗବାନଙ୍କର ନାମ କୀର୍ତ୍ତନ କରିପାରିନଥାନ୍ତେ, ସେଥିପାଇଁ ଦୁଇ ହାତ ଭଗବାନ ଦେଇଛନ୍ତି। ତେଣୁ କେତେବେଳେ ପାଣି ତଳେଇ ବାଦ୍ୟ ବଜେଇ ତାଳି ବଜେଇ, କେତେବେଳେ ଶୃଙ୍ଗେଇ, ଯେଉଁ ଶୃଙ୍ଗା ରହିଛି ଗାଭୀମାନଙ୍କ ଶୃଙ୍ଗ କି ଶୃଙ୍ଗ ଧାରଣ ନେଇଥାନ୍ତି, ସମସ୍ତେ ସମସ୍ତେ ରହିଥାନ୍ତି ଗୋପବାଳକମାନେ ଶୃଙ୍ଗ ବାହଦନ କରନ୍ତି, ଏହିଭଳି ଭାବେ ପ୍ରଶଂସୁ ଭଗବାନ ନୃତ୍ୟ କରୁଥିଲା, ଜୟ ହୋ ଜୟ ହୋ, କେତେ ସୁନ୍ଦର ଅତି ସୁନ୍ଦର, ତାକୁ ପ୍ରଶଂସା କରନ୍ତି ଭଗବାନଙ୍କୁ। ଅଥା ପରେ ଭଗବାନ ନୃତ୍ୟ କରୁଥିଲା, ଅନ୍ୟମାନେ ଏହିଭଳି ଭାବରେ କିଏ କ'ଣ କିଏ ସଙ୍ଗୀତ ଗାନ କରୁଛନ୍ତି, କିଏ ବାଦ୍ୟ ବଜାଉଛନ୍ତି, କିଏ ତାଳି ବଜାଉଛନ୍ତି, କିଏ ବେଣୁ ବଜାଉଛନ୍ତି, କିଏ ଶୃଙ୍ଗା ବଜାଉଛନ୍ତି, କିଏ ତାଙ୍କ ପ୍ରଶଂସା କରୁଛନ୍ତି, ଭଗବାନ ନୃତ୍ୟ କରୁଛନ୍ତି, ଅଦ୍ଭୁତ ନୃତ୍ୟ ଭଗବାନଙ୍କ, ଭଗବାନ ନୃତ୍ୟ ଦେଖିବା ପାଇଁ ସମସ୍ତେ ଆସିଯାଆନ୍ତି, ଦେବତା ଦେବଲୋକରୁ ସବୁ ଆସିଯାଆନ୍ତି, ଦେବତାମାନେ ଆସି ଦେଖନ୍ତି ଭଗବାନ ନୃତ୍ୟ, ଭଗବାନ ଲୀଳା ସବୁ ଦେଖନ୍ତି, ସବୁଦିନେ ଆସି ସେମାନେ ଦର୍ଶନ କରନ୍ତି ଭଗବାନ ଲୀଳା। ତେଣୁ ଏହିଭଳି ଭାବରେ ଭଗବାନଙ୍କର ଲୀଳା ଯେଉଁ ଚାଲିଛି, ଗୋପଜାତି ଗୋପଜାତି ପ୍ରତିଚ୍ଛନ୍ନା ଦେବା ଗୋପାଳ ରୂପିଣୀ, ଆମେ ଯେଉଁ କଥା କହୁଥିଲୁ ପ୍ରକୃତ ଏଠି ସୁଖଦେବ ଗୋସ୍ୱାମୀ ସେ କଥା କହୁଛନ୍ତି, ଗୋପ ଦେବତାମାନେ ଆସିଯାଉଛନ୍ତି, ଗୋପଜାତି ପ୍ରତିଚ୍ଛନ୍ନା, ଆମେ କାଲି ଆପଣ ଯେଉଁ ଦେଖୁଥିଲେ ଭଗବାନଙ୍କର ଯେଉଁ ସୁବର୍ଣ୍ଣ ବେଶ, କେତେ ଲୋକ ଲାଇନ ଲାଗିଛନ୍ତି ପିମ୍ପୁଡ଼ି ଭଳି, ଏ ଲୋକ ସବୁ କେଉଁଠି ଆସୁଛନ୍ତି, ଦେବତାମାନେ ମଧ୍ୟ ସେଠି ରହିଛନ୍ତି, ଆମେ ଜାଣିପାରୁନୁ ଏଠି କୁହାଉଛି, ଏଠି ସୁଖଦେବ ଗୋସ୍ୱାମୀ କହୁଛନ୍ତି ଗୋପଜାତି ପ୍ରତିଚ୍ଛନ୍ନା, ଗୋପାଳ ବେଶରେ ଆସୁଛନ୍ତି, ଦେବତାମାନେ ଆସିଯାଉ ପହଞ୍ଚି ଯାଉଛନ୍ତି, ଏ ଲୀଳା ଦେଖିବା ପାଇଁ ସୁଯୋଗ ମିଳିବନି ନା ସବୁବେଳେ ଭଗବାନଙ୍କ ଲୀଳା। ତେଣୁ ଗୋପଜାତି ପ୍ରତିଚ୍ଛନ୍ନା ଦେବା ଗୋପାଳ ରୂପିଣୀ, ଦେବତାମାନେ ମଧ୍ୟ ଗୋପାଳ ରୂପେ ଆସିଯାଆନ୍ତି, ଭଗବାନ ଯେଉଁ ଜଗନ୍ନାଥ ରହିଛନ୍ତି, ଜଗନ୍ନାଥ ଦର୍ଶନ କରିବା ପାଇଁ ମଧ୍ୟ ଦେବତାମାନେ ଆସନ୍ତି, ବର୍ଣ୍ଣନା କରାଯାଇଛି ତାହେଲେ ଇନ୍ଦ୍ରଦେବ ଆସନ୍ତି, ତାଙ୍କର ଉତ୍ତର ଦ୍ୱାର ରହିଛି, ସେଥିପାଇଁ ଦେବଦ୍ୱାର ସେଠି କୁହାଯାଏ, ଭଗବାନଙ୍କୁ ଚାରୋଟି ଦ୍ୱାର ରହିଛି, ପୂର୍ବଦ୍ୱାର ହେଉଛି ସର୍ବସାଧାରଣ ପାଇଁ, ଦକ୍ଷିଣ ଦ୍ୱାର ଏଇଟା ହେଉଛି ରାଜାଙ୍କ ପାଇଁ, ପଶ୍ଚିମ ଦ୍ୱାର ମୁନି ଋଷିମାନଙ୍କ ପାଇଁ, ଉତ୍ତର ଦ୍ୱାର ଦେବତାମାନଙ୍କ ପାଇଁ, ଦେବଦ୍ୱାର ବୋଲି କୁହାଯାଏ ସେଇଟା, ଦେବତାମାନେ ଆସନ୍ତି ସେ ଦ୍ୱାରରେ। ଥରେ ବହୁତ ଦିନ ଧରି ବର୍ଷା ହେଉନଥିଲା ପୁରୀରେ, ଅନେକ ରହିଛି ଜଗନ୍ନାଥଙ୍କ ଲୀଳା, ତେଣୁ ରାଜା କ'ଣ କଲେ ଜଣଙ୍କୁ ରଖିଦେଲେ ସେ ମନ୍ଦିର ଭିତରେ, ରାତିରେ ପହଡ଼ ପଡ଼ିଯାଏ ଆଉ କିଏ ରହନ୍ତି ନାହିଁ, କାରଣ ସେତେବେଳେ ସବୁ ଦେବତାମାନେ ଆସନ୍ତି ଭଗବାନଙ୍କ ଅର୍ଚ୍ଚନା କରିବା ପୂଜା କରିବା ପାଇଁ। ତେଣୁ ରାଜା ଗୋଟେ ଲେଖିଦେଲେ, ଚିଠି ଗୋଟେ ଲେଖିଦେଲେ, ଗୋଟେ ମେସେଜ ଦେଇଦେଲେ ଦେବତାମାନଙ୍କ ପାଇଁ ଯେ ବର୍ଷା ହେଉନାହିଁ, ଏଠି ବର୍ଷା କର, ଇନ୍ଦ୍ରଦେବଙ୍କ ପାଇଁ ବିଶେଷ ଭାବରେ ଏଇ ବାର୍ତ୍ତାଟି ଥିଲା। ତେଣୁ ସେ ଲୋକ ଯେଉଁ ଥିଲେ, ସେ ଘର ଭିତରେ ଥିଲେ, ସେ ଘର ଭିତରେ ଥିଲେ, ତେଣୁ ସେମାନେ ସବୁ ଦେବତାମାନେ ଆସି ପହଞ୍ଚିଗଲେ ରାତିରେ। ରାତିରେ ଆସି ସବୁ ଦେଖିଲେ ରାଜା ଏଭଳି ଭାବରେ ଲେଖିଛନ୍ତି। ତେଣୁ ତା ପରଦିନ ପୁଣି ବୃଷ୍ଟି ହେଲା। ଜଗନ୍ନାଥଙ୍କର ବହୁତ ଲୀଳା ସବୁ ରହିଛି। ତେଣୁ ଏଇ ଯେଉଁ ଦେବଦ୍ୱାର ଦେବତାମାନେ ସବୁ ଆସନ୍ତି ଭଗବାନ ଦର୍ଶନ କରିବା ପାଇଁ। ତେଣୁ ଏଠି କହୁଛି ଗୋପଜାତି ପ୍ରତିଚ୍ଛନ୍ନା ଦେବା ଗୋପାଳ ରୂପିଣୀ, ଦେବତାମାନେ ମଧ୍ୟ ଗୋପାଳ ରୂପରେ, ଗୋପାଳ ରୂପରେ ଆସି ସେମାନେ ମଧ୍ୟ ଭଗବାନଙ୍କୁ ଦର୍ଶନ କରୁଛନ୍ତି, ଭଗବାନ ସହିତ ଲୀଳା କରୁଛନ୍ତି, ଭଗବାନ ଗୁଣଗାନ କରୁଛନ୍ତି। ଗୁଣଗାନ ତାଙ୍କୁ ସୁଯୋଗ ମିଳିଲା ଭଗବାନ ଗୁଣଗାନ କରିବାରେ। ଗୋପାଳ ରୂପିଣୀ ଇଡ଼ିରେ କୃଷ୍ଣ ରାମ ଉଚ୍ଚ, ଖାଲି କୃଷ୍ଣ ନାହିଁ ଯେ ରାମ ମଧ୍ୟ, ବଳରାମ ମଧ୍ୟ ନୃତ୍ୟ କରୁଛନ୍ତି। ତେଣୁ ତାଙ୍କର ସବୁ ଇଡ଼ିରେ ତାଙ୍କୁ ସବୁ ପ୍ରଶଂସା କରୁଛନ୍ତି। ସୀତାରାମ ହନୁମାନ ଦେଉଛି ଇଡ଼ିରେ କୃଷ୍ଣ ରାମ ଉଚ୍ଚ ନଟା ଇବ ନଟମ ରୂପ, ଗୋଟିଏ ନଟ ଗୋଟିଏ ନର୍ତ୍ତକ ଆଉ ଗୋଟିଏ ନର୍ତ୍ତକକୁ ପ୍ରଶଂସା କରୁଛି। ଜାଣନ୍ତି ନର୍ତ୍ତର ଭଙ୍ଗୀ, ଯେମିତି ଆମର ବାଦ୍ୟକାର ରହିଛନ୍ତି ମୃଦଙ୍ଗ ବାଦ୍ୟ ବଜାଉଛନ୍ତି, ସିଏ ଜଣେ ଜାଣିପାରିବ ଆଉ ଜଣେ ମୃଦଙ୍ଗ ବାଦ୍ୟ ସିଏ ତାର ଉଚ୍ଚ ସ୍ତରରେ ନିମ୍ନ ସ୍ତରରେ ସେ ଜାଣିପାରିବ। ମୃଦଙ୍ଗରେ ମଧ୍ୟ ବିଭିନ୍ନ ସ୍ତର ରହିଛି, କିଏ କେଉଁଭଳି ଭାବରେ କେଉଁ ସ୍ତର ପ୍ରାପ୍ତ ହୋଇଛନ୍ତି। ଇନ୍ଦ୍ରଦେବ ହେଉଛନ୍ତି ଟପ୍ମୋଷ୍ଟ ସ୍ତର ପ୍ରାପ୍ତ, ମୃଦଙ୍ଗରେ ସେ ହେଉଛି ଟପ୍ମୋଷ୍ଟ, ସିଏ ମୃଦଙ୍ଗ ବଜାନ୍ତି। ସିଏ ଆମର ହାତରେ ଇନ୍ଦ୍ର ରହିଛନ୍ତି, ସବୁ ସଙ୍ଗରେ ଆମ ଦେବତାମାନେ ସବୁ ରହିଛନ୍ତି, ହାତରେ ଆମର ଇନ୍ଦ୍ର ରହିଛନ୍ତି। ତେଣୁ ଇନ୍ଦ୍ର ଆମେ ଯେତେବେଳେ ମୃଦଙ୍ଗ ବଜାଉଛେ ଇନ୍ଦ୍ର ସେଥିରେ ଆନନ୍ଦିତ ହୁଅନ୍ତି, କାରଣ ଇନ୍ଦ୍ର ମୃଦଙ୍ଗ ବାଦ୍ୟରେ ଆନନ୍ଦିତ ହୁଅନ୍ତି, ମୃଦଙ୍ଗ ବାଦ୍ୟ ସେ ବଜାନ୍ତି, ବିଭିନ୍ନ ପ୍ରକାର ବାଦ୍ୟ ରହିଛି। ତେଣୁ ଇଡ଼ିରେ କୃଷ୍ଣ ରାମଙ୍କ ସବୁ ପ୍ରଶଂସା କରୁଛନ୍ତି। ନଟ ନଟା ଏବ ନଟଙ୍ଗ ରୂପ, ଗୋଟିଏ ନଟ ଅନ୍ୟ ନଟର ନୃତ୍ୟ ଦେଖିଲେ ସେ ଜାଣିପାରିବେ, ତାକୁ ପ୍ରଶଂସା କରିବେ, କିଛି ଭୁଲ ଥିଲେ ମଧ୍ୟ ତାକୁ ତ୍ରୁଟି ସମାଧାନ ସଂଶୋଧନ କରିବେ, ପ୍ରଶଂସା କରିବେ, ବହୁତ ସୁନ୍ଦର କହିକି ପ୍ରଶଂସା କରିବେ। ତେଣୁ ଦେବତାମାନେ ମଧ୍ୟ ଆଜି ଭଗବାନଙ୍କର ରୂପକୁ ତାଙ୍କ ସଖାମାନେ ଭଗବାନ ପ୍ରଶଂସା କରୁଛନ୍ତି, ଦେବତାମାନେ ମଧ୍ୟ ପ୍ରଶଂସା କରୁଛନ୍ତି। ଏଇଭଳି ଭାବରେ ଶ୍ଳୋକ ବାହାରରେ କୁହାଯାଉଛି, ଭ୍ରମଣେଇ ଲଙ୍ଘନେଇ କ୍ଷେପେଇ ଆସ୍ଫୋଟନ ବିକର୍ଷଣେଇ ଚିକ୍ରିଡ଼ତୁ ନିର୍ଯୁଦ୍ଧେନ କାକପକ୍ଷ ଦରୁ କ୍ୱଚିତ୍। ଭଗବାନ ସବୁବେଳେ ମୟୂରପୁଚ୍ଛ ଧାରଣ କରନ୍ତି, ତାହା ନୁହଁ କେତେବେଳେ କାକପକ୍ଷ ଧରୁ, କେତେବେଳେ କାକ କୁଆର ମନ ଦୁଃଖ ହୋଇଯାଉଛି ନା, ପ୍ରଭୁ ସବୁବେଳେ ସେ ମୟୂରପୁଚ୍ଛ ଧାରଣ କରୁଛନ୍ତି, ମୋର ପୁଚ୍ଛକୁ ଧାରଣ କରୁନାହାନ୍ତି, କାକପକ୍ଷ ଧରୁ କ୍ୱଚିତ୍, କ୍ୱଚିତ୍ ମଧ୍ୟ ଭଗବାନ କାକର ପକ୍ଷକୁ ମଧ୍ୟ ଧାରଣ କରନ୍ତି। ତେଣୁ ଭ୍ରମଣ ଏଇ କେତେବେଳେ ଭ୍ରମଣ କରୁଛନ୍ତି ଭଗବାନ, ଲମ୍ଫ ନେଇ ଲମ୍ଫ ଦେଇକିରି ଲମ୍ଫ ଦେଇକିରି ଭ୍ରମଣ ଚକା ଭାବରେ ଖେଳନ୍ତି, ଯେଉଁ ପିଲାମାନେ ଖେଳୁଥିଲେ ସବୁ ବୁଲୁଥିବେ, ତାର ଦେଖୁଥିବେ ସବୁ ଯାକ ବୁଲୁଛି, ତାଙ୍କ ପାଇଁ ବୁଲୁଛି, ବାଜିଗଲେ ଦୋଷ ଆଖି ନାହିଁ କାନ ନାହିଁ ବାଜିଗଲେ ଦୋଷ ନାହିଁ କହିକି ବୁଲୁଥିବେ। ଏ ଭଗବାନଙ୍କ ସେ ଲୀଳା ସବୁ ଚାଲିଛି, ଆମେ ଏସବୁ ସେ ଲୀଳା ସବୁ ଭଗବାନଙ୍କ ଆସିଛି, ସେ ଲୀଳା ଛୋଟ ପିଲାବେଳେ ଭଗବାନ ଯେଉଁଭଳି ଭାବେ ଲୀଳା କରୁଥିଲେ ବର୍ତ୍ତମାନ ମଧ୍ୟ ଛୋଟ ପିଲାମାନେ ସେଇଭଳି ଲୀଳା କରୁଛନ୍ତି। ତେଣୁ ଭ୍ରମଣେଇ ଏଭଳି ଭ୍ରମିତ ହେଉଥିବେ, ଭଗବାନ ଘୁରୁଥିବେ ଘୁମୁଥିବେ, ବର୍ତ୍ତମାନ ଆମର କୀର୍ତ୍ତନ ହେଉଥିଲା ବେଳେ ପିଲା ଭକ୍ତମାନେ ଭ୍ରମଣ କରନ୍ତି, ନୃତ୍ୟ ମାନେ ବୁଲନ୍ତି, ଘୁମ ଲଙ୍ଘନେଇ କେତେବେଳେ ଉଚ୍ଚ ବହୁତ ଲମ୍ଫ ପ୍ରଦାନ କରୁଥିବେ, ଲଙ୍ଘନେଇ କ୍ଷେପେଇ କେତେବେଳେ ସବୁ ପକାଉଥିବେ ଝରଣାରେ ବା ନଦୀରେ ପଥର ଇତ୍ୟାଦି ପକାଉଥିବେ, କିଏ କେତେ ଦୂର ପଟକେଇ ପାରିବ, ଆମର ପିଲାଦିନେ ସବୁ ହେଉଥିଲା ଏସବୁ କଥା ଆମର ସବୁ ମନେ ଅଛି, ଏସବୁ ଗ୍ରାମର ଲୀଳା ପ୍ରକୃତି, ଯେଉଁମାନେ ଗ୍ରାମରେ ରହିଛନ୍ତି ସେମାନେ ଏସବୁ ବୁଝିପାରିବେ। ଆମର ଶ୍ରୀଶ୍ରୀମନ୍ତ ରାଧାନନ୍ଦ ସେ ମହାରାଜ କହନ୍ତି ଏ ଭାଗବତଙ୍କୁ ଯେଉଁମାନେ ସହରରେ ରହିଛନ୍ତି ସେମାନେ ବୁଝିପାରିବେନି, ଏ ଗ୍ରାମର ଲୀଳା ସବୁ ବୃନ୍ଦାବନ ଗ୍ରାମ ନା, ପିଲାଦିନେ ଆମେ ସବୁ ସେ କରୁଥିଲୁ ଟେକା ପକାଉଥିଲୁ, କିଏ କାହାର କେତେ ବାଟ ଯିବ, ଏଠି ମଧ୍ୟ ସେ ଚାଲିଛି ସେଭଳି ଭାବେ କ୍ଷେପେଇ ଆସ୍ଫୋଟନ କେତେବେଳେ ଜାଣେ, ଆସ୍ଫୋଟନ କହିଲେ କ'ଣ ଏମିତି ଯେଉଁ ମଲ୍ଲମାନେ ବି କରନ୍ତି ସେଭଳି ଭାବରେ ଆସ୍ଫୋଟନ କରି ଖେଳିବେ ଯୁଦ୍ଧ କରିବେ, ଏଇଭଳି ଭାବେ ଚାଲିଛି ଆସ୍ଫୋଟନ ବିକର୍ଷଣେଇ, କିଏ କାହାକୁ ଖେଳିଦେବ କିଏ କାହାକୁ ଖେଳିଦେବ, କିଏ ଏଇଭଳି ଭାବରେ ବିକର୍ଷଣ କରୁଛନ୍ତି, ଆକର୍ଷଣ ବିକର୍ଷଣ ଚିକ୍ରିଡ଼ତୁ ଏଇଭଳି ଭାବରେ ଖେଳୁଥିଲେ ଭଗବାନଙ୍କର ଲୀଳା, ଖେଳ ଚାଲିଥିବ ଛୋଟ ପିଲା ସାଧାରଣ ଖେଳିବେ, ଆମେ ମଧ୍ୟ ପିଲାଦିନେ ଖେଳୁଥିଲୁ ଠାକୁର ସାହିରେ ଆମର ଜଗନ୍ନାଥଙ୍କର ପାଖରେ ରହୁଥିଲୁ, ଆମେ ପିଲାଦିନେ ଖେଳୁଥିଲୁ ସବୁ ଖେଳ, ପିଲାମାନେ ଖେଳରେ ଆନନ୍ଦ ରହିଛି, ଭଗବାନଙ୍କ ସେଇଭଳି ଭାବରେ ଖେଳିଲେ। 11 ବର୍ଷ କାଳ ପାଠ ପଢ଼ିଲେ ନାହିଁ, 11 ବର୍ଷରେ ଗଲେ ଯେ 46 ଦିନରେ ପାଠ ପଢ଼ି ପଳେଇ ଆସିଲେ, ଡକ୍ଟରେଟ୍ ପାଇଗଲେ, ସବୁ କଳା 64 କଳା ପ୍ରାପ୍ତ ହୋଇଗଲେ ସେ ଭଗବାନ। ତେଣୁ ଚିକିଟା ତୁ ନିର୍ଯୁଦ୍ଧ ନା ଏଭଳି ଭାବରେ ଯୁଦ୍ଧ କରୁଥିଲେ ତାଙ୍କ ସହିତ ସାଙ୍ଗ ବାଳକମାନଙ୍କୁ ପ୍ରତିଯୋଗିତା କରୁଥିଲେ ପ୍ରତିଦ୍ୱନ୍ଦ୍ୱୀ କରୁଥିଲେ କାକପକ୍ଷ ଧରୁ କହୁଛି କେତେବେଳେ କାକପକ୍ଷ ଧାରଣ କରୁଥିଲେ ସବୁବେଳେ ଯେ ମୟୂରପୁଚ୍ଛ ଧାରଣ କରନ୍ତି ତା ନୁହଁ ଅନ୍ୟ ପକ୍ଷୀମାନେ ମଧ୍ୟ ମନମୁକ୍ତ କରୁଥିବେ ତେଣୁ କେତେବେଳେ କାକଟା ହେଉଛି ସବୁଠାରୁ ନିକୃଷ୍ଟ ଜାତି କାକ ଜାତି କିନ୍ତୁ ଭଗବାନ ତାକୁ ମଧ୍ୟ ସମାନତ କରୁଛନ୍ତି କାକ ଭଗବାନ ସୃଷ୍ଟି କରିଛନ୍ତି କାକ କାକକୁ ସେ ଗରୁଡ଼ କରିପାରିବେ ଏ ଭଗବାନଙ୍କ ଶକ୍ତି ରହିଛି କାକକୁ ଗରୁଡ଼ କରେ ତୁମାର ଗୁଣ କାକୁ ମଧ୍ୟ ଗରୁଡ଼ କରିଦେବେ ଭଗବାନ ଅସୀମ ଶକ୍ତି ରହିଛି ଭଗବାନ ତେଣୁ କାକ ପକ୍ଷ ମଧ୍ୟ ଧାରଣ କରୁଛନ୍ତି କେତେବେଳେ ଭଗବାନ ଯାହା ଧାରଣ କରୁଛନ୍ତି ସୁନ୍ଦର ଭଗବାନଙ୍କର ଏଭଳି ସୌନ୍ଦର୍ଯ୍ୟ ସୁନ୍ଦରେ କି ଅସୁନ୍ଦରମ ସିଏ ଯାହା କଲେ ମଧ୍ୟ ଯେଉଁଭଳି ଭାବରେ ଶୃଙ୍ଗାର ନେଲେ ମଧ୍ୟ ସିଏ ମାନେ ସୁନ୍ଦର ସୁନ୍ଦର କି ଅସୁନ୍ଦର ଯଦି ମାନେ ତାଙ୍କ ଶରୀରରେ କାଦୁଅ ଛିଟା ପଡ଼ିଲେ ମଧ୍ୟ ସେ ସୁନ୍ଦର ଗାଈମାନଙ୍କୁ ଚରଉଛନ୍ତି ତାଙ୍କର ଗୋ କ୍ଷୀର ରହିଛି ଗୋଧୂଳି ସବୁ ପଡ଼ୁଛି ଗୋ କ୍ଷୀରରୁ ସବୁ ବାହାରିକି ଧୂଳି ସବୁ ପଡ଼ୁଛି ଶରୀରରେ କିନ୍ତୁ ସେ ସୁନ୍ଦର ଦେଖାଯାଉଛନ୍ତି ଅତି ସୁନ୍ଦର ହେଇଯାଉ ତାଙ୍କର ରୂପ ସୁନ୍ଦର କି ଅସୁନ୍ଦର ଭଗବାନ ସୁନ୍ଦର ରହିଛି ଯାହା କଲେ ମଧ୍ୟ ସେ ସୁନ୍ଦର କେବେ ଅସୁନ୍ଦର ହେଇପାରିବେ ନାହିଁ ସେ ଭଗବାନ ଭଗବାନ ଯଦି କହିବେ ଗୋଟେ ଅସୁନ୍ଦର ରୂପ ଧାରଣ କରିବେ ମଧ୍ୟ ସେ ସୁନ୍ଦର ହେଇଯିବେ ସେ ଅସୁନ୍ଦର ହେଇପାରିବେ ନାହିଁ ତେଣୁ ଏଇଭଳି ଭାବରେ ଯୁଦ୍ଧ କରି ଭଗବାନ କାକପକ୍ଷ ଧାରଣ କରୁଛନ୍ତି କେତେବେଳେ ଏସବୁ ରହିଛି ଆମର ତ ପାଠ ହେଇଯାଇଛି ତେଣୁ ଆମେ ଏଇଠି ବିସ୍ତାର ଭାବରେ ବର୍ଣ୍ଣନା କରୁନେ ଆମେ 19 ପର୍ଯ୍ୟନ୍ତ ନେଇଗଲେ କାଲିଠୁ ଆରମ୍ଭ କରିବା 20ରୁ ଯଦି ହେବ ଯାହା ହେଉ ସମୟ ହେଇଗଲାଣି 13 ଶ୍ଳୋକରେ କହୁଛନ୍ତି କ୍ୱଚିତ୍ ନୃତ୍ୟସ୍ତୁ ଚାନ୍ୟସୁ ଗାୟକୁ ବାଦକୁ ସ୍ୱୟଂ ସଂସ୍ତୁ ମହାରାଜ ସାଧୁ ସାଧୁ ଇତି ବାହାରିଲୁ ହେ ମହାରାଜ ମହାରାଜ କହିବାର ଉଦ୍ଦେଶ୍ୟ ହେଉଛି ଆପଣ ପରୀକ୍ଷିତ ମହାରାଜ ଆପଣମାନେ ଆପଣମାନେ ବନ୍ଦୀମାନେ ଆପଣଙ୍କୁ ବହୁତ ସବୁ ସମ୍ମାନ କରନ୍ତି ବହୁତ ଆପଣଙ୍କର ଗୁଣଗାନ କରୁଥିବେ ଆଉ ସେଇଭଳି ଭାବେ କୃଷ୍ଣଙ୍କର ମଧ୍ୟ ଗୁଣଗାନ ଚାଲିଛି କ୍ୱଚିତ୍ ନୃତ୍ୟସୁ ଆଉ ଯେତେବେଳେ ଅନ୍ୟମାନେ କେତେବେଳେ ନୃତ୍ୟ କରୁଛନ୍ତି ଚାନ୍ୟସୁ କେତେବେଳେ କୃଷ୍ଣ ବଳରେ ନୃତ୍ୟ କରୁଥିଲେ କେତେବେଳେ ଅନ୍ୟମାନେ ମଧ୍ୟ ନୃତ୍ୟ କରୁଛନ୍ତି ଗାୟକ ବାଦକ ସ୍ୱୟଂ ଭଗବାନ ନିଜେ ଗାନ କରୁଛନ୍ତି ବାଦନ କରୁଛନ୍ତି ସ୍ୱୟଂ ନିଜେ କୃଷ୍ଣ ବଳରାମ ସଂସଦ ସେ ମଧ୍ୟ ତାଙ୍କୁ ପ୍ରଶଂସା କରୁଛନ୍ତି ଏ ବହୁତ ସୁନ୍ଦର ବହୁତ ସୁନ୍ଦର ବହୁତ ବଢ଼ିଆ ସାଧୁ ସାଧୁ ଇତି ବାହାରିବ ସାଧୁ ସାଧୁ ଭଗବାନ ମଧ୍ୟ ତାଙ୍କୁ ପ୍ରଶଂସା କରନ୍ତି ସାଧୁ ସାଧୁ ଇତି ବାହାରି ନେଉ ଦୁଇ ଜଣ ଯାକ କୃଷ୍ଣ ବଳରାମ ଦୁଇ ଦୁଇ ଶବ୍ଦ ଦୁଇ ବଚନରେ କୁହାଯାଉଛି ବାହାରି ନେଉ ନର ନରୁ ନରା ଯେମିତି କୁହାଯାଏ ନରୁ କହିଲେ ଦୁଇ ବଚନ ସେମିତି ସାଧୁକୁ ସାଧୁ ସାଧୁ ଏଇଭଳି ଭାବରେ କହୁଛନ୍ତି ଦୁଇ ଜଣ ଯାକ କୃଷ୍ଣ ବଳରାମ ତେଣୁ କ୍ୱଚିତ୍ ବିଲ୍ବେଇ କ୍ୱଚିତ୍ କୁମ୍ଭେଇ କୋଚା କୋଚା ମଳକ ଅମଳକ ମୁଷ୍ଟିଭି ଅସ୍ପୃଶ୍ୟ ନେତ୍ର ବନ୍ଧା ଦେଇ କ୍ୱଚିତ୍ ମୃଗ ଖଗେ ହୟା ଏଇଭଳି ଭାବେ ଲୀଳା କରୁଛନ୍ତି ଭଗବାନଙ୍କର ବାଲ୍ୟ ଲୀଳା କ୍ୱଚିତ୍ ବିଲେଇ ବେଲଫଳ ରହିଛି ବିଲଫଳ ବେଲଫଳ ବେଲଫଳରେ ଖେଳୁଛନ୍ତି ଫୁଟବଲ ଭଳି ଖେଳୁଥିବେ ଅନ୍ୟାନ୍ୟ ପକାଉଥିବେ ଧରୁଥିବେ ଏସବୁ ଚାଲିଛି କ୍ୱଚିତ୍ କୁମ୍ଭେଇ କୁମ୍ଭେଇ କହିଲେ କୁମ୍ଭ ଫଳ ଗୋଟେ ରହିଛି ଏଥିରେ ମଧ୍ୟ ଖେଳୁଛନ୍ତି କୋଚା ଅମଳ ମୁଷ୍ଟିଭି ଅମଳକ ଅମଳ କହିଲେ ଏ ଯେଉଁ କ'ଣ ତାକୁ କୁହନ୍ତି ଅଁଳା ଅଁଳା ଅଁଳାକୁ ମୁଷ୍ଟିରେ ଧରିକିରି କହିବେ କ'ଣ ଧରିଛି ଏସବୁ ରହିଛି ନା ଖେଳୁଛନ୍ତି ଅଦୃଶ୍ୟ ନେତ୍ର ବନ୍ଧା ଦେଇ କେତେବେଳେ ଜଣକୁ ନେତ୍ର ବାନ୍ଧିବେ ମୋତେ ଛୁ ମୋତେ ଛୁ କହିକି ଯାଇ ପହଞ୍ଚିଯିବେ ଏଇଭଳି ଭଗବାନ ଲୀଳା ଚାଲିଛି ଅଦୃଶ୍ୟ ଦେଖିପାରିବେ ନାହିଁ କିନ୍ତୁ ଛୁଇଁବେ ବା ଏଇଭଳି ଭାବରେ ରହିଛି କ୍ୱଚିତ୍ ମୃଗ ଖଗେ ହୟା କେତେବେଳେ ମୃଗ ହିସାବରେ କେତେବେଳେ ଖଗ ପକ୍ଷୀ ଭଳି ଏଇଭଳି ଅଭିନୟ କରୁଛନ୍ତି ଭଗବାନ ଭଗବାନଙ୍କର ଏଇସବୁ ସୃଷ୍ଟି କରିଛନ୍ତି ଭଗବାନ ଗୋଟେ ଆସିଛନ୍ତି ତେଣୁ ମୃଗ ଭଳି କେତେବେଳେ ଲୀଳା କରୁଛନ୍ତି କେତେବେଳେ ଖଗ ବା ପକ୍ଷୀ ଭଳି ପକ୍ଷୀ ଧାଇଁ ଯାଉଛି ସେଭଳି ଭାବରେ ହାତ ଦେଇକିରି ପକ୍ଷୀ ଯେମିତି ପକ୍ଷ ଦେଇକିରି ଉଡ଼ିଯାଏ ଭଗବାନ ସେଭଳି ଭାବରେ ଉଡ଼ୁଛନ୍ତି ସାଙ୍ଗ ବାଳକମାନେ ମଧ୍ୟ ଉଡ଼ୁଛନ୍ତି ମୃଗ ଚାରି ହାତ ଚାରି ଗୋଡ଼ ଦେଇକି ହାତ ଗୋଡ଼ ଦେଇକିରି ମୃଗ ଯେମିତି ଯାଏ ସେଭଳି ଭାବରେ ଯାଉଛନ୍ତି ଏଇଭଳି ଭାବରେ ଲୀଳା ଚାଲିଛି ଭଗବାନଙ୍କର ଅବଶ୍ୟ କାକପକ୍ଷର ଆଉ ଗୋଟେ ଅର୍ଥ ରହିଛି ଏବଂ ସୁଦର୍ଶନ କହିଛନ୍ତି କାକପକ୍ଷର ଅର୍ଥ ଆଉ ଗୋଟେ ହେଉଛି ଯେ ଚୂଡ଼ାକରଣ ଚୂଡ଼ାକରଣ ଭଗବାନ କେତେବେଳେ ତାଙ୍କର ମସ୍ତକକୁ କ'ଣ ନଣ୍ଡିତ ହେଇଥିଲେ ଲଣ୍ଡିତ ହେଇଥିଲେ ତେଣୁ ଆଉ ଯେଉଁ ଗୋଟିଏ ରହିଥିଲା ଯେଉଁ ଶିଖା ରହିଥିଲା ଚୂଳ ରହିଥିଲା ସେଇଟାକୁ କୁହାଯାଉଛି ପ୍ରାକ୍ତନ କ୍ଲେଶା କାକପକ୍ଷ କହିଲେ ସେଇଟା ମଧ୍ୟ ବୁଝାଉଛି ତା'ର ଅର୍ଥ ମଧ୍ୟ ସେଇଟା ତେଣୁ ଏଇଭଳି ଭାବରେ ଭଗବାନ ସବୁ ଲୀଳା କରୁଛନ୍ତି କୋଚି ଦର୍ଦୁର ପ୍ଲାବେଇ ବିବିଧେଇ ରୂପସାହ ରୂପହାସ କେହି କଦାଚିତ୍ ଶବ୍ଦୋଳିକୟା କରିଚିନ୍ ନୃପଚେଷ୍ଟୟା, ପୁଣି କ'ଣ କରୁଛନ୍ତି, କ୍ୱଚିତ୍ ଦର୍ଦୁର ବ୍ୟଙ୍ଗ, ବର୍ତ୍ତମାନ ବର୍ଷା ଋତୁ ଆସିକରି ବ୍ୟଙ୍ଗ ବୋବାଉଛନ୍ତି ଭଗବାନ, ସେଭଳି ଭାବେ ବ୍ୟଙ୍ଗ ଯେମିତି ଡିଆନ୍ତି ସେଇଭଳି ଭାବରେ ଡେଉଁଛନ୍ତି, ତାଙ୍କ ସାଙ୍ଗ ବାଳକମାନଙ୍କ ସହିତ ଭଗବାନ ମଧ୍ୟ ଡେଉଁଛନ୍ତି ବ୍ୟଙ୍ଗ ଭଳି, ପ୍ଲାବେଇ ଲମ୍ଫ ପ୍ରଦାନ କରୁଛନ୍ତି ବ୍ୟଙ୍ଗ ଭଳି, ବିବିଧେଇ ଉପହାସ କି ଉପହାସ ଦ୍ୱାରା ଏସବୁ କାହାକୁ ସବୁ କରୁଛନ୍ତି ଉପହାସ କରୁଛନ୍ତି, କଦାଚିତ୍ ସୌନ୍ଦର୍ୟକୟା, ସୌନ୍ଦର୍ୟକୟା କହିଲେ ଦୋଳନା, ସେ ରହିଛି ଓହଳା ରହିଛି, ଓହଳାରେ ଧରିକି ଦୋଳ କରୁଛନ୍ତି, ଦୋଳି କରୁଛନ୍ତି, ସୁଇଂ ଦୋଳ ଦୋଳି ଖେଳୁଛନ୍ତି ଖେଳୁଛନ୍ତି, ଏଇଭଳି ଭାବେ ରାଜା ହେବାର କ୍ୱଚିତ୍ ନୃପଚେଷ୍ଟୟା, କେତେବେଳେ ରାଜା ହେଇଯାଉଛନ୍ତି, କୃଷ୍ଣ ରାଜା ହେଇଯାଉଛନ୍ତି, ଅନ୍ୟମାନେ ସବୁ ପ୍ରଜା ହେଇକି ସବୁ କର ପ୍ରଦାନ କରୁଛନ୍ତି, ଏଇଭଳି ଭାବରେ ଆମର ରହିଛି ବିଶ୍ୱନାଥ ଚକୁର ଠାକୁର ଏଠାରେ କହିଛନ୍ତି ନୃପଚେଷ୍ଟା ଶବ୍ଦରେ ଏହିପରି ଭାବେ ବର୍ଣ୍ଣନା କରିଛନ୍ତି ଯେ ବୃନ୍ଦାବନର ନଦୀ ତୀରରେ ନିର୍ଦ୍ଦିଷ୍ଟ କୌଣସି ଏକ ସ୍ଥାନ ଥିଲା ଯେଉଁଠାରେ ଯମୁନା ପାର ହେବାକୁ ଗଲେ ଲୋକମାନଙ୍କୁ ସାମାନ୍ୟ କର ଦେବାକୁ ହେଉଥିଲା, କେବେ କେବେ ଗୋପବାଳକମାନେ ସେହି ଅଞ୍ଚଳରେ ସମବେତ ହୋଇ ବୃନ୍ଦାବନର ଯୁବତୀ କନ୍ୟାମାନଙ୍କୁ ଯମୁନା ପାର ହେବା ପାଇଁ ବାଧା ଦେଉଥିଲେ ଏବଂ ଜୋର ଦେଇ କହୁଥିଲେ ଯେ ସେମାନଙ୍କୁ ପ୍ରଥମ ଶୁକ୍ଳ ପ୍ରଦାନ କରିବାକୁ ହେବ, ଏହି ପ୍ରକାର କାର୍ଯ୍ୟ ସବୁ ହସ ଓ ପରିହାସପୂର୍ଣ୍ଣ ଥିଲା, ତେଣୁ ଏବଂ ତୌ ଲୋକ ସିଦ୍ଧାଭି କ୍ରୀଡ଼ାଭି ସ୍ତେରତୋର ବନେ ନଦ୍ୟ ଦି ଦ୍ରୋଣୀ ଦ୍ରୋଣୀ କୁଞ୍ଜେଷୁ କାନନେଷୁ ସରସୁତ, ଏଇଭଳି ଭାବରେ ଭଗବାନଙ୍କ ଯେଉଁ ଲୀଳା ହେଇଥିଲା ତୌ ଲୋକ ସିଦ୍ଧାଭି କୃଷ୍ଣ ରାମ ବଳରାମ ନିଜେ ଯିଏକି ଲୋକ ସିଦ୍ଧାଭି ମାନବ ସମାଜରେ ପୂଜିତ ହେଉଥିଲେ ସିଏ ଏଇଭଳି ଭାବରେ ଛୋଟ ପିଲାଭଳି କ୍ରୀଡ଼ା କରୁଛନ୍ତି, ଚେରତୁ ବନେଇ ଭଗବାନ ଏ ବଣରେ ବୁଲୁଛନ୍ତି କ୍ରୀଡ଼ା କରୁଛନ୍ତି ସାମାନ୍ୟ ପିଲାଭଳି, ନଦୀ ଆଦ୍ରି କେତେବେଳେ ବୃନ୍ଦାବନ କ'ଣ ଗୋବର୍ଦ୍ଧନରେ, କେତେବେଳେ ଜଳରେ, କେତେବେଳେ ଦ୍ରୋଣୀ, କେତେବେଳେ ଉପତ୍ୟକାରେ, କେତେବେଳେ କୁଞ୍ଜରେ, କେତେବେଳେ କାନନରେ, କେତେବେଳେ ସରସୁ ସରୋବରରେ, ଏଇଭଳି ଭାବେ କ୍ରୀଡ଼ା ସବୁ ଚାଲିଛି, ଭଗବାନଙ୍କ ଲୀଳା ଚାଲିଛି, ତେଣୁ ପଶୁ ଚାର ହେତୁ ଗୋପେଇ ତତ୍ ବନେ ରାମକୃଷ୍ଣ ହେଉ ଗୋପ ରୂପୀ ପ୍ରଳମ୍ବ ଅଗାଧ ସୁର ତତ୍ ଝିହର୍ଷୟା, ଏଇ ପ୍ରଳମ୍ବ ସୁର ବଦ୍ଧ କଥା ଆସିଯିବ ବର୍ତ୍ତମାନ ଆସନ୍ତାକାଲି ଏଇଟା କହିବା, ଆମେ ଖାଲି ସଂକ୍ଷେପରେ ଏଇଟା କହିଦେଉଛେ, ଏଇଭଳି ଭାବରେ ଯେତେବେଳେ ଭଗବାନ ପଶୁଚାରଣ କରୁଛନ୍ତି ଆମେ କହିବା ପରିକୀତ ମହାରାଜ ଚିନ୍ତା କରିବେ ଗୁରୁଦେବ ଯେ ତ ଖାଲି ଲୀଳା କଥା କହିଲେ ପଶୁପାଳନ ଚରଣ କଥା କହିଲେନି ତ କିଛି, ତା ଦେହରେ ପଶୁଚାରଣ ମଧ୍ୟ କରୁଛନ୍ତି, ପଶୁ ତାଙ୍କ ଚରୁଛନ୍ତି, ଏମାନଙ୍କ ଖେଳ ଚାଲିଛି, ପଶୁ ଚାର ତ ଗୋପେଇ ପଶୁମାନେ ତାଙ୍କର ଚରୁଛନ୍ତି, ତାଙ୍କ ପାଇଁ ଯଜ୍ଞ ଦରକାର ନାହିଁ, ଭଗବାନ ବାଂଶରୁ ବଜେଇଦେଲେ ସବୁ କିଛି ଠିକ ହେଇଯିବ, ତେଣୁ ପଶୁଚାରଣ କରିକରି ଗୋପେଇ ତତ୍ ବନେଇ ରାମକୃଷ୍ଣ ହେଉ ସେଇ ବଣରେ ବୃନ୍ଦାବନରେ ରାମକୃଷ୍ଣ ଆସି ପହଞ୍ଚିଗଲେ, ଗୋପ ରୂପୀ ପ୍ରଳମ୍ବ ଆସି ପହଞ୍ଚିଗଲା, ପ୍ରଳମ୍ବାସୁର ବଦଟି ଆମେ ଆସନ୍ତାକାଲି କହିବା, ଗୋପ ରୂପୀ ପ୍ରଳମ୍ବ ଅଗାଧ ସୁର ତତ୍ ଜିହିର୍ଷୟା ଅସୁର ଆସିଗଲା, କ'ଣ ପାଇଁ ଆସିଲା ନା ବଳରାମକୁ ହତ୍ୟା କରିବା ପାଇଁ ଆସିଗଲା ଝିହିର୍ଷୟା, ତେଣୁ ଆମେ କହିବା ଇଏ ତ ଯଦି ଅସୁର ଆସିଗଲା ତାହେଲେ କେମିତି ତାକୁ ଖେଳାଇଲେ ଏମାନେ ସବୁ କଲେ ନା, ସେ ଗୋଟେ ଗୋପ ବେଶରେ ଆସିଥିଲା ଆମର ଆଚାର୍ଯ୍ୟ କହିଛନ୍ତି, ଏ ବିଶ୍ୱନାଥ ଚକ୍ରଟାଙ୍କୁ କହିଛନ୍ତି ପ୍ରଳମ୍ବାସୁର ଏକ ନିର୍ଦ୍ଦିଷ୍ଟ ଗୋପବାଳକ ରୂପ ଧାରଣ କରିଥିଲା, ସେଦିନ ଆବସେଣ୍ଟ ଥିଲା, ସେଦିନ ସେ ଆଉ ଗୋପବାଳକ ଆସିନଥିଲା, ତା ଦେହ ଖରାପ ଥିଲା ଭଗବାନଙ୍କୁ ଲୀଳା, ତେଣୁ ସେ ସେଇ ଗୋପବାଳକ ରୂପ ଧାରଣ କରି ଆସିଛି, ତେଣୁ କେହି ଜାଣିପାରିବେନି ଯେ ଅଲଗା କିଏ ବ୍ୟକ୍ତି ବୋଲି, ତେଣୁ ଏଭଳି ଭାବରେ ଭଗବାନଙ୍କ ଲୀଳା ଚାଲିଛି, ଭଗବାନ ପ୍ରଳମ୍ବାସୁର ବଧା କଥା ଆମେ ଆସନ୍ତାକାଲିଠାରୁ କହିବା, ତେଣୁ ଆମର କଥାକୁ ଏଠି ବିଶ୍ରାମ ଦେବରୁ ପଚାରିବା, ଆମେ ଜୋର ଜୋରରେ କହିଗଲେ ତରତର କହିଗଲେ କ'ଣ କିଛି କାହାକୁ ବୁଝିବାରେ ଅସୁବିଧା ହେଲା, ଆଉ କାହାର କିଛି ପ୍ରଶ୍ନ ଅଛି ନହେଲେ ଆମେ କଥାକୁ ବିଶ୍ରାମ ଦେବା, 1700 ଆସନ୍ତାକାଲିଠୁ ଆରମ୍ଭ କରିବା, ସବୁ ମଧ୍ୟ 1900 ଯାଏ କହିଥିଲେ ଆମେ ପୁଣି 1700 ଆରମ୍ଭ କରିବା କଥା, ଏଇଭଳି ଭାବରେ ଭଗବାନଙ୍କର ଯେଉଁ ଭାଗବତ ଲୀଳା କ୍ରୀଡ଼ା ଚାଲିଛି ଆମେ ସେଇଭଳି ଭାବରେ ପ୍ରସ୍ତୁତ କରିବା, ଭଗବାନ ଖେଳୁଛନ୍ତି ଆମେ ମଧ୍ୟ ତାଙ୍କର ଖେଳକୁ ଏଇଭଳି ଭାବରେ ଆସ୍ୱାଦନ କରିବା, କୋଟି କୋଟି ଶୋକ କହିଲେ ଏତେ ଆସ୍ୱାଦିତ ହୋଇପାରିବ ନାହିଁ, ତେଣୁ ଆମେ କଥାକୁ ବିଶ୍ରାମ ଦେବା, ଜୟ ଶ୍ରୀ ଭାଗବତଂ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ଭେ ସୌରଭକୁନ୍ଦ କି ଜୟ ଗୋ ବ୍ରହ୍ମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ।